ॐ नमो भगवते वासुदेवाय। श्रीमद्भागवतं दशमस्कन्ध पञ्चाशध्याय श्लोक पांच। तेजोजो बलं वीर्यं प्रश्रयादिष्ट सद्गुणान् प्रजानुरागं पार्थेषु न सद्भिस्तिकीर्षितम् तेजोजो बलं वीर्यं प्रश्रयादिष्ट सद्गुणान् प्रजानुरागं पार्थेषु न सद्भिस्तिकीर्षितम्। तेजोजो बलं वीर्यं प्रश्रयादिष्ट सद्गुणान् प्रजानुरागं पार्थेषु न सद्भिस्तिकीर्षितम्। तेजोजो बलं वीर्यं प्रश्रयादिष्ट सद्गुणान् प्रजानुरागं पार्थेषु न सद्भिस्तिकीर्षितम्। तेजोजो बलं वीर्यं प्रश्रयादिष्ट सद्गुणान् प्रजानुरागं पार्थेषु न सद्भिस्तिकीर्षितम्। तेजोजो बलं वीर्यं प्रश्रयादिष्ट सद्गुणान् प्रजानुरागं पार्थेषु न सद्भिस्तिकीर्षितम्। हरे कृष्ण समस्त भक्त सज्जन बंधु मातृबंधु स्वामी आम भागवत कथा को स्वागत जनाऊ। तुम्हें आज ये जो कथा चलती ये हस्तिनापुर जो पूर्व वर्णना करागला अंतर अध्याय भगवान 48 अध्याय भगवान अशी अक्रूर को बहुत प्रार्थना कले भगवान कार्य करें भगवान प्रार्थना कले भगवान भक्त वत्सलता तेणु ये अक्रूर बहुत प्रसिद्ध अक्रूर जन थे भगवान ये सुंदर भक्त ये हूँ वंदनार आचार्य बहुत सुंदर वंदना करे भगवान वंदना करती भगवान वंदना कले आम शुणिले 48 अध्याय ये भाव में आदेश दे बहुत रिक्वेस्ट करी यही भाव में तुम कह जाओ टे खबर दब जा बुझे आस चली हस्तिनापुर तेणु ये 48 अध्याय भगवान जो वर्णना कह चलीगले कृष्ण बलराम एवं उद्धव ये तीन जन जाक आसते तीन जन चलीगले वर्णना कराई जे अक्रूर तांगे गले पछुड़ी देवाई कहीं भगवान आदेश जाओ जाओ से जाओ तेणु से लगे सी पूर्व भगवान आसवापी बहुत गोटे वर्ष ऊर्ध से अपेक्षा करते विभिन्न प्रकार स्वागत करने विभिन्न प्रकार व्यवस्था करुले एमती मल जो चली मल जो ये जो भगवान जाइए से जा नक्रूर आम ये सब वर्णना कर सारी आगु तेणु ये जो आम यू बर्तमान मन को समझ से नहीं जावा हस्तिनापुर को हस्तिनापुर कौटी मीरठ मथुरारू मीरठ गले पाखापाखि 200 किलोमीटर ऊर्ध हम जगह ସେଇଠି ଗଲେ ଭଗବାନ କହିଲେ ତୁମେ ରଥରେ ଯାଇ ପହଞ୍ଚିଗଲେ ହସ୍ତିନାପୁର। ହସ୍ତିନାପୁର କାହିଁକି ହେଲା ନା ହସ୍ତି ଇଏ ଆସୁଛନ୍ତି ପୁରୁବଂଶରେ ହସ୍ତି ପୁରୁ ପୌରବେନ୍ଦ୍ର ଆ ପୂର୍ବରୁ କୁହାଗଲା ନା ପୌରବେନ୍ଦ୍ର ପୁରୁଙ୍କ ବଂଶରେ ଏମାନେ ସବୁ ଆସୁଛନ୍ତି ବହୁତ ପ୍ରସିଦ୍ଧ ସବୁ ରହିଛନ୍ତି ପୁରୁବଂଶରେ ଆସୁଛନ୍ତି ପୁରଙ୍କର ପରମ୍ପରାରେ ଆସୁଛନ୍ତି ହସ୍ତି ଆସୁଛନ୍ତି ଜଣେ ମହାନ ପ୍ରସିଦ୍ଧ ଯୋଦ୍ଧା ଥିଲେ ତେଣୁ ତାଙ୍କ ସିଏ ବସେଇଥିଲେ ଏ ସ୍ଥାନକୁ ହସ୍ତିନାପୁର ତାଙ୍କ ନାମ ହେଉଛି ହସ୍ତିନାପୁର। ତେଣୁ ହସ୍ତିନାପୁରରେ ସବୁ ଯେଉଁ ଗଲେ ଭାଇ ପହଞ୍ଚିଗଲେ ପହଞ୍ଚିଗଲେ ଗତକାଲି ଆମେ ବହୁ ବର୍ଣ୍ଣନା କରିଥିଲେ ତେଣୁ ଆମେ ବିଶେଷ ବର୍ଣ୍ଣନା କରିବା ଶେଷ କରିବା ଖାଲି ଏତିକି କହିବା ଯେ ହସ୍ତିନାପୁର ଏଇଭଳି ଭାବରେ ହସ୍ତିନାପୁରରେ ଚାଲିଛି ଘଟଣା ଆମେ ଏଇଟାକୁ ମନେ ରଖିବା ଏତେ ହସ୍ତିନାପୁର ଏଭଳି ପ୍ରସିଦ୍ଧ ରହିଛି ହସ୍ତି ମହାରାଜ ସେଇଟାକୁ ସ୍ଥାପନ କରିଥିଲେ ଆଉ ପୌରବେନ୍ଦ୍ର ଯଶୋଅଙ୍କିତମ ପୌରବେନ୍ଦ୍ର ପୁରୁଙ୍କ ବଂଶରେ ସବୁ ଆସୁଛନ୍ତି ଏ ଯଯାତିଙ୍କର କନିଷ୍ଠ ପୁତ୍ର ପୁରୁ ବଂଶରେ ଏସବୁ ଆସୁଛନ୍ତି ବର୍ତ୍ତମାନ ଆସୁ ଶାନ୍ତନୁ ଶାନ୍ତନୁ ଯିଏକି ଭୀଷ୍ମଙ୍କର ପିତା ଏବଂ ବିଚିତ୍ର ବୀର୍ଯ୍ୟ ଯେ ଅମ୍ବିକା ପୁତ୍ର କୁହାଯାଉଛି ଅମ୍ବିକା ସହିତ ତାଙ୍କର ପିତା ହେଉଛନ୍ତି ସେହି ଶାନ୍ତନୁ ଅମ୍ବିକା ନା ନା ଅମ୍ବିକା ପୁତ୍ର ଧୃତରାଷ୍ଟ୍ର ଯେଉଁ ଶାନ୍ତନୁଙ୍କର ସେ ହେଉଛନ୍ତି ପୁତ୍ର ହେଉଛନ୍ତି ବିଚିତ୍ର ବୀର୍ଯ୍ୟ। ଶାନ୍ତନୁଙ୍କର ତିନି ଭାଇ ଥିଲେ ସେମାନେ ଜଣେ ଭାଇ ହେଉଛି ଦେବାପି ଯିଏକି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି ତାଙ୍କର ଏତେ ଯୋଗ ସିଦ୍ଧି ରହିଛି ସିଏ ବଡ଼ ଭାଇ ଥିଲେ କିନ୍ତୁ ସେ ରାଜା ହେଲେ ନାହିଁ ସାନ ଭାଇ ହେଲେ ରାଜା ସିଏ ବର୍ତ୍ତମାନ ରହିଛନ୍ତି ତପସ୍ୟା କରୁଛନ୍ତି କଳାପ ଗ୍ରାମରେ ତପସ୍ୟା କରୁଛନ୍ତି ଏ କଳିଯୁଗ ଶେଷ ହେଲେ ସତ୍ୟଯୁଗରେ ଆରମ୍ଭ ହେବ ଚନ୍ଦ୍ରବଂଶ ତାଙ୍କଠାରୁ ଆରମ୍ଭ ହେବ ଏ ଚନ୍ଦ୍ରବଂଶରେ ସବୁ ପ୍ରସିଦ୍ଧ ଯୁଦ୍ଧମାନେ ସବୁ ରହିଛନ୍ତି ଏବଂ ତାଙ୍କର ଜଣେ ଭାଇ ଥିଲେ ବାଲିକ ଇଏ ଯେତେବେଳେ ଗଲେ ଭାଇ ବାଲିକଙ୍କ ପୁତ୍ର ହେଉଛନ୍ତି ସୋମଦତ୍ତ ସୋମଦତ୍ତଙ୍କ ପୁତ୍ର ହେଉଛନ୍ତି ଭୂରିଶ୍ରମା ସୋମଦତ୍ତି ଯାହା ପ୍ରସିଦ୍ଧ ବୀର ଥିଲେ ଭଗବତ ଗୀତାରେ ଭଗବାନଙ୍କ ଦୁର୍ଯ୍ୟୋଧନ କହିଲେ ଅସ୍ମାଗମ ତୁ ବିଶିଷ୍ଟା ଯେ ତା ନିବୋଧ ଦ୍ୱିଜୋତ୍ତମ ନାୟକ ସନ୍ୟାସ ସଂଗାର୍ଥାନ୍ ତାନ୍ ବ୍ରବିମ ଦେ ଆମର ଯୋଦ୍ଧା ବୀର ଯେଉଁ ପ୍ରସିଦ୍ଧ ଯୋଦ୍ଧାମାନେ ଅଛନ୍ତି ତାଙ୍କ ଭିତରେ ସଂକ୍ଷେପରେ ମୁଁ କହିବି କିଏ କିଏ ନା ଭଗବାନ ଭୀଷ୍ମସ୍ କର୍ଣ୍ଣସ୍ କୃପସ୍ୟ ସମିତି ଜୟ ଅଶ୍ୱତ୍ଥମା ବିକର୍ଣ୍ଣସ ସୋମଦତି ତଥିବଚ ଏମାନଙ୍କ ନାମ ସବୁ ନିଆହେଇଥିଲା ବହୁତ ପ୍ରସିଦ୍ଧ ବୀର ଥିଲେ ସୋମଦତି ହେଉଛନ୍ତି ଏଇ ଭୂରିଶ୍ରଭାଙ୍କ ସୋମଦତିଙ୍କ ସୋମଦତ୍ତଙ୍କ ପୁତ୍ର ଯେ ଭୂରିଶ୍ରଭା ଏ ସୋମଦତ୍ତ ହେଉଛନ୍ତି ବାଲିକଙ୍କର ପୁତ୍ର ସେ ବାଲିକ ଏଇଠି ଥିଲେ କିଏ କି ଥିଲେ ପୌରବେନ୍ଦ୍ର ଦଦର୍ଶ ତତ୍ର ଅମ୍ବିକେୟମ ଅମ୍ବିକାଙ୍କର ପୁତ୍ର ଥିଲେ ରାଜା ଧୃତରାଷ୍ଟ୍ର ଧୃତରାଷ୍ଟ୍ର କହିଲେ ଧୃତ ରାଷ୍ଟ୍ର ରାଷ୍ଟ୍ରକୁ ଧରିକି ରଖିଛନ୍ତି ଧୃତରାଷ୍ଟ୍ର ଯାହାଙ୍କ ନାମ ହେଇଛି ରାଷ୍ଟ୍ରକୁ ଛାଡ଼ୁନାହାନ୍ତି ଯଦିଓ ତାଙ୍କର ଯୋଗ୍ୟତା ନାହିଁ କିନ୍ତୁ ରାଷ୍ଟ୍ରକୁ ଛାଡ଼ୁନାହାନ୍ତି ଧୃତରାଷ୍ଟ୍ର ସ ଭୀଷ୍ମଂ ବିଦୁରଂ ପୃଥାମ ଭୀଷ୍ମ ଆଚାର୍ଯ୍ୟମାନେ କହୁଛନ୍ତି ଭୀଷ୍ମ ଥିଲେ ତାଙ୍କର ଡାହାଣ ପଟେ ବସିଛନ୍ତି ଏବଂ ବିଦୁର ବସିଛନ୍ତି ବାମ ପଟେ ଏଇଭଳି ଭାବରେ ହସ୍ତିନାପୁର ରାଜସଭା ରହିଛି ସେଇଠି ଯାଇକିରି ଯାଇ ପହଞ୍ଚିକିରି ବର୍ତ୍ତମାନ କଥା କହିବେ ଏବଂ 6 ଶ୍ଳୋକରେ ତାଙ୍କର କୁହାଯିବ ଅକ୍ରୁର କେମିତି ଗଲେ ହସ୍ତିନାପୁରକୁ ଭିଜିଟ୍ କରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯିବ ଏ ଅଧ୍ୟାୟରେ ଅଛି 31 ଶ୍ଳୋକ ଏଇ 6 ଶ୍ଲୋକରେ ଆଜି ଶୁଣିବା ଆଜି 5-6 ଶ୍ଳୋକରେ ଅକ୍ରୁରଙ୍କ ଗତକାଲି ଆମର କହିଥିଲେ ପ୍ରଭୁ 4 ଶ୍ଳୋକ ଏଇ 6 ଶ୍ଳୋକରେ ଅକ୍ରୁରଙ୍କର ଯେଉଁ ଗଲେ ହସ୍ତିନାପୁରକୁ ଭିଜିଟ୍ କଲେ ସେ ବିଷୟରେ ବର୍ଣ୍ଣନା କରାଯିବ 7-15 ଏଇ 9 ଶ୍ଳୋକରେ କୁନ୍ତିଙ୍କର ସବୁ କହିବେ କଥା କହିବେ ଆଙ୍କୁ ଅକ୍ରୁରଙ୍କୁ ତାଙ୍କର କଥା କହିବେ ସ୍ୱରୂପ ଭଗବାନ ପ୍ରାର୍ଥନା କରିବେ ଅକ୍ରୁରଙ୍କୁ କ'ଣ କହିବେ ଭଗବାନ ସେ ପ୍ରାର୍ଥନା କରିବେ କୁନ୍ତିଙ୍କର ଇଏ ହେଉଛି ଫାଷ୍ଟ ପ୍ରାର୍ଥନା ଯଦିଓ ଭାଗବତ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ କୁହାଯାଇଛି କେତେଜଣ କହନ୍ତି ଇଏ ହେଉଛି ପ୍ରଥମ ସ୍ତୁତି ରଖାଯାଇଛି ତାଙ୍କର କିନ୍ତୁ ପ୍ରକୃତରେ ସେତେବେଳେ ସେ ପ୍ରଥମ ସ୍ତୁତି କରିନଥିଲେ ପ୍ରଥମ ସ୍ତୁତି ହେଉଛି ଏଇଟା ଏଇଠି ଭଗବାନଙ୍କୁ ସ୍ତୁତି କରିଛନ୍ତି ଯଦିଓ 10 ସ୍କନ୍ଦ 49 ଅଧ୍ୟାୟରେ କୁହାଯାଇଛି କିନ୍ତୁ ଏଇଟା ଆଗ ପ୍ରଥମେ କହିଥିଲେ ଭଗବାନଙ୍କୁ ସ୍ତୁତି କରିଥିଲେ ତାପରେ ଯେତେବେଳେ ଭଗବାନ ଯିବେ 90 ବର୍ଷର କଥା ଭଗବାନ ମାତ୍ର 12-13 ବର୍ଷ ହୋଇଛି ବର୍ତ୍ତମାନ 12 ବର୍ଷ ହୋଇଛି ତେଣୁ ଏଇ ସମୟରେ କୁନ୍ତିଦେବୀ ସ୍ତୁତି କରିଛନ୍ତି 9 ଶ୍ଲୋକରେ କୁନ୍ତିଦେବୀଙ୍କର ସ୍ତୁତି ଶୁଣିବା 16-25 ଏଇ ଯେଉଁ 10 ଶ୍ଲୋକରେ ଅକ୍ରୁର ଧୃତରାଷ୍ଟ୍ରଙ୍କୁ କଥା କହିବେ ଭଗବାନ ଆଦେଶ ଦେଇଛନ୍ତି ଭଗବାନଙ୍କ ଆଦେଶରେ ସେ ଆସିଛନ୍ତି ଭଗବାନ ଭଗବାନ ଯେଉଁ କେବଳ ଧୃତରାଷ୍ଟ୍ରଙ୍କୁ ଶିକ୍ଷା ଦେଇଥିଲେ ତାହା ନୁହଁ ଭଗବାନ ଧୃତରାଷ୍ଟ୍ରଙ୍କ ମାଧ୍ୟମରେ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି ଆମେ ଜଣେ ପ୍ରଶ୍ନ ପଚାରିଥିଲେ ଯେ ଏଇଟା ତାଙ୍କୁ ଦିଆଗଲା ସନ୍ଦେଶ, ଏଇଟା ଗ୍ରହଣ କଲେ ନାହିଁ, ଆମ ପାଇଁ ଭାଗବତ କାହିଁ ସ୍ଥାନ ଦିଆଗଲା, ସିଏ ତ ଗ୍ରହଣ କଲେ ନାହିଁ, ଆମେ କାହିଁକି ସେଇଟା ଶୁଣିବା? ନା ଆମେ ଶୁଣିବା, ସିଏ ଗ୍ରହଣ ନ କରିବାରୁ କ'ଣ ଅସୁବିଧା ହେଲା? ଆମେ ଆମକୁ ସେଇ ଅସୁବିଧା ହେବ, ସେଇଥିପାଇଁ ଭାଗବତଙ୍କର ସ୍ଥାନ ଦିଆଯାଇଛି। ଇଏ ହେଉଛି ମାଧ୍ୟମରେ, ଏଇ ଲୀଳା ମାଧ୍ୟମରେ ଆମକୁ ଶିକ୍ଷା ଦିଆଯାଇଛି। ଆମେ ଯଦି ଆମର ଆମର ଇଣ୍ଡିପେଣ୍ଡେନ୍ସରେ ଭଗବାନ ସ୍ୱାଧୀନତା ସ୍ୱାଧୀନତାରେ ହସ୍ତକ୍ଷେପ କରିବେ ନାହିଁ, କିନ୍ତୁ ଆମେ ଶାସ୍ତ୍ର ଶସ୍ତ୍ର ଦୁଇଟି ଜିନିଷ ଅଛି, ଶାସ୍ତ୍ର ଯଦି ଶ୍ରବଣ ନ କରିବା ତା'ର ଶସ୍ତ୍ର ରହିଛି। ଯଦି ଭଗବାନ କଥା ଅନୁସାରେ କାର୍ଯ୍ୟ, ଭଗବାନ କହିଲେ ମୁଁ ତୁମକୁ ସବୁ ଜ୍ଞାନ ଦେଲି, ଯଦି ତୁମେ ନ ଶୁଣିବ, ଯଦି ଅହଙ୍କାର ଅହଙ୍କାର କ'ଣ ମଚିତା ସର୍ବ ଦୁର୍ଗାଣୀ ମତ ପ୍ରସାଦା ତରିଶେଷି ଅଥଚେତ ତୁମ ଅହଙ୍କାର ନ ଶୋଷି ବିନକ୍ଷେଷି, ଯଦି ଶୁଣିବ ନାହିଁ ତୁମେ ତ ବିନାଶ ହେବ, ଭଗବାନ ବାଧ୍ୟ କରିବେ ନାହିଁ ତୁମେ ଏଇଟା କର ବୋଲି, କିନ୍ତୁ ନ କଲେ ଦଣ୍ଡ ରହିଛି। ଏଇଭଳି ଭାବରେ କଥା 26-28 ଏ କେତେଟା ଶ୍ଲୋକ, 26-14 ଶ୍ଲୋକରେ, ଏ 4 ଶ୍ଲୋକରେ ଧୃତରାଷ୍ଟ୍ରଙ୍କ ରିପ୍ଲାଏ ଦେବେ, ଡୁପ୍ଲିକେସି ଶୁଣିବା, ଧୃତରାଷ୍ଟ୍ର କିଭଳି ଡୁପ୍ଲିକେସି କରୁଛନ୍ତି ଧୃତରାଷ୍ଟ୍ର ଅନ୍ଧ। 30-31 ଅକ୍ରୁର ଫେରିବେ, ଏଇଭଳି ଭାବରେ 31 ଶ୍ଲୋକ ରହିଛି। ଏଠି କତିଚିତ ମାସାନ୍ତ କୁହାଗଲା, ଆଚାର୍ଯ୍ୟମାନେ କହୁଛନ୍ତି 3 କାଳ ରହିଲେ ସେଠି, ଉଦ୍ଧବ ଯାଇଥିଲେ, ଉଦ୍ଧବଙ୍କ ବିଷୟରେ ମଧ୍ୟ କୁହାଯାଇଥିଲା କତିଚିତ ମାସାନ୍, କତିଚିତ ମାସାନ୍ କହିଲେ ଆଚାର୍ଯ୍ୟମାନେ କହିଛନ୍ତି 11 ସେ ସେଠି ରହିଥିଲେ, କିନ୍ତୁ ଏଠି ହସ୍ତିନାପୁରରେ ରହିଲେ ଅକ୍ରୁର 3 ପାଖାପାଖି ରହିଲେ। ତେଣୁ ଏହିଭଳି ଭାବରେ ଆମର କାଲି ଶୁଣିତ୍ର ପ୍ରଭୁ କହିଲେ 4 ଶ୍ଲୋକ, ଆମେ 5 ଆରମ୍ଭ କରିବା। ତେଜ ଓଜ ବଳଂ ବୀର୍ଯ୍ୟଂ, ତା ସବୁ ବର୍ଣ୍ଣନା କରାଗଲା, ଏମାନେ ସବୁ ଦଦର୍ଶ କେମିତି ସବୁ ଦର୍ଶନ କଲେ। ହସ୍ତିନାପୁର ଯେଉଁ ବସିଥିଲେ ରାଜସଭାରେ, 2,00,000 ସ୍ୱର୍ଣ୍ଣ ସିଂହାସନ ଥିଲା ସେଠି, ମହାଭାରତ ବର୍ଣ୍ଣନା କରାଯାଇଛି 2,00,000 ସ୍ୱର୍ଣ୍ଣ ସିଂହାସନ। ଏଇଥିରେ ଆମେ ଜାଣିବା ତାଙ୍କର କେତେ ଐଶ୍ୱର୍ଯ୍ୟ ରହିଛି ସେ ରାଜସଭାରେ। ତେଣୁ ସେଠି ଦେଖିଲେ ଅମ୍ବିକେୟଂ, ଅମ୍ବିକାଙ୍କ ପୁତ୍ର ବସିଛନ୍ତି, ଧୃତରାଷ୍ଟ୍ର ବସିଛନ୍ତି, ଡାହାଣ ପଟେ ବସିଛନ୍ତି ଭୀଷ୍ମ, ବାମପଟରେ ବସିଛନ୍ତି ବିଧୁର, ପୃଥା, ଏଇଭଳି ଭାବରେ ସପୁତ୍ର ତାଙ୍କ ପୁତ୍ର ରହିଛନ୍ତି ସେଠି, 100 ପୁତ୍ର ତାଙ୍କର ବର୍ଣ୍ଣନା କରାଗଲା। ସବାଲିକଂ, ବାଲିକଂ କହିଲେ ମୁଁ କହିଲି ଆଙ୍କର କ'ଣ ଆଙ୍କର ଭାଇ ଯେଉଁ ରହିଛି ଶାନ୍ତନୁଙ୍କ ଭାଇ, ତେଣୁ ବାଲିକ ଭାରଦ୍ୱାଜ, ଭାରଦ୍ୱାଜ କହିଲେ ଦ୍ରୋଣ, ଦ୍ରୋଣାଚାର୍ଯ୍ୟ ଗୌତମ, ଗୌତମ ହେଉଛି ଅହଲ୍ୟାଙ୍କ ପୁତ୍ର ଗୌତମ। କର୍ଣ୍ଣ ସୁଯୋଧନ, ଏଠି ଦୁର୍ଯ୍ୟୋଧନ କୁହାଯାଇନି, ସୁଯୋଧନ କୁହାଯାଇଛି। ଦ୍ରୌଣୀ, ଦ୍ରୌଣୀ କହିଲେ ଦ୍ରୋଣଙ୍କର ପୁତ୍ର ଅଶ୍ୱତ୍ଥାମା। ପାଣ୍ଡବାନ ସୁଧ ପରାମ, ପାଣ୍ଡବାନଙ୍କ ନାଁଟା ଲାଷ୍ଟକୁ କୁହାଯାଇଛି, ଯଦିଓ ପାଣ୍ଡବମାନେ ତାଙ୍କର ରହିଛି ଗୁଣ ରହିଛି ତାଙ୍କୁ ପ୍ରଥମେ କୁହାଯିବା କଥା, କିନ୍ତୁ ଲାଷ୍ଟକୁ କୁହାଗଲା, କାରଣ ଏଇଭଳି ଭାବରେ ସେ ଟ୍ରିଟମେଣ୍ଟ ହେଉଛନ୍ତି ସେଠି ସମସ୍ତେ ଆମେ ଶୁଣିବା ଆଜି। ଆଉ ଏହିଭଳି ଭାବରେ ସୁହୃଦ ଅପରାହ୍ନ, ବହୁତ ତାଙ୍କ ସୁହୃଦ ରହିଛନ୍ତି, ସେମାନେ ସବୁ ସେ ରାଜସଭା ମଣ୍ଡନ କରିଛନ୍ତି, ସେଇଠି ଯାଇକି ପହଞ୍ଚିକିରି ଯଥାବତ୍ ଉପସଙ୍ଗମ୍ୟ ବନ୍ଧୁଭୀର ଗାନ୍ଧିନୀ ସୁତ, ଗାନ୍ଧିନୀ ସୁତ, ଗାନ୍ଧିନୀ ଯେଉଁ ମା ରହିଛନ୍ତି, ସଫଳ ସଫଳ କହୁଛନ୍ତି ତାଙ୍କ ପିତା, ଗାନ୍ଧିନୀ ମଧ୍ୟ ବହୁତ ପ୍ରସିଦ୍ଧ ଥିଲେ, କିନ୍ତୁ ତାଙ୍କ ମାଆଙ୍କ ନାମରେ କୁହାଗଲା, ତାଙ୍କ ପରିଚୟ ଦିଆଗଲା। ଅକ୍ରୁର, ଅକ୍ରୁର ବହୁତ ପ୍ରସିଦ୍ଧ ଥିଲା, ଅକ୍ରୁରଙ୍କ ମନୋରଥ 10 38 ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ମନୁଷ୍ୟ ଜନ୍ମର ସାର୍ଥକତା ହେଉଛି ଏହିଭଳି ଭାବରେ, ଯେଉଁଭଳି ଭାବରେ ଅକ୍ରୁର ମନୋରଥ କରିଥିଲେ, କଂସ ପଠାଇଥିଲେ, ଅକ୍ରୁରଙ୍କୁ ପଠାଇଥିଲେ କୃଷ୍ଣ ବଳରାମକୁ ଆଣିବା ପାଇଁ, ଯେଉଁଭଳି ଭାବରେ ସେ ମନୋରଥ କରିଥିଲେ, ମନୁଷ୍ୟ ଜନ୍ମର ସାର୍ଥକତା ହେଉଛି ଏଇଟା। ଏଇଟା କ'ଣ ନା ସେଇଟା କୁହାଯାଇଛି ଯେ ଦେହଭୂତାନ ୟାନ ଅର୍ଥୁ, 38 ଅଧ୍ୟାୟରେ କୁହାଯାଇଛି ଏଇଟା, ମନୁଷ୍ୟମାନେ ଯେଉଁମାନେ ଦେହ ଧାରଣ କରିଛନ୍ତି, ବିଶେଷ ଭାବରେ ମନୁଷ୍ୟମାନଙ୍କ କଥା କୁହାଯାଉଛି, ସେମାନେ ହିତ୍ୱା ଦମ୍ଭ ଭିୟଂ ସୂଚଂ, ଏସବୁ ଯେଉଁ ଦମ୍ଭ ଦର୍ପ ଅଭିମାନ ଏସବୁ ଯେଉଁ ରହିଛି, ଏସବୁ ତ୍ୟାଗ କରିକିରି ମନ୍ତ୍ରୀ ଥିଲେ, ପ୍ରଧାନମନ୍ତ୍ରୀ ଥିଲେ କଂସଙ୍କର, କିନ୍ତୁ ତଥାପି ସେ କି ଯେମିତି ଯାଇ ବ୍ରଜ ଧୂଳିରେ ରୋଟି ଥିଲେ, ସବୁ ଏସବୁ ତ୍ୟାଗ କରିଦେଲେ, ଭୟ କରିନଥିଲେ, କଂସ ଜାଣିଲେ କ'ଣ କରିବ, ମୋର ମୋତେ ହତ୍ୟା କରିଦେବ, ମୋ ପିଲାମାନଙ୍କୁ ହତ୍ୟା କରିଦେବ, ଚିନ୍ତା କରେ ନାହିଁ। ଏ ମନୁଷ୍ୟ ଜନ୍ମର ଇଏ ହେଉଛି ସାର୍ଥକତା। ଦେହଭୂତାନ ୟାନ ଅର୍ଥ ହିତ୍ୱା ଦମ୍ଭ ଭିୟଂ ସୂଚମ ସନ୍ଦେଶା ଯେଉଁ ହରଲିଙ୍ଗ ଦର୍ଶନ ଶ୍ରବଣାଦେବୀ, ଇଏ ହେଉଛି ଭଗବାନଙ୍କର ଯେଉଁ ଦର୍ଶନ କରିବା ଶ୍ରବଣ କରିବା, ମନୋରଥ କଲେ ସକାଳୁ ଆସିଲେ ଏଇଠୁ, ଇଏ ତ 200 କିଲୋମିଟର ଗଲେ, ସେଠୁ ମାତ୍ର କେତେ ମଥୁରାରୁ ନନ୍ଦଗାଁ 50 କିଲୋମିଟର ପାଖାପାଖି, କିନ୍ତୁ ସକାଳୁ ଆସିଲେ ଯେ ରାତି ହୋଇଗଲା, ସନ୍ଧ୍ୟା ହୋଇଗଲା, ମନୋରଥ କରୁ, ସେମିତି କରିବି, ଇଏ ହେଉଛି ମନୁଷ୍ୟ ଜୀବନର ସାର୍ଥକତା। ଏମିତି ପୂଜା କରିବା, ଏମିତି ସେବା କରିବେ, ଏଇଭଳି ଭାବରେ କରିବେ। ଏଇଭଳି ଭାବରେ ଯେଉଁମାନେ ଉନ୍ନତ ଭକ୍ତ, ଶୁଦ୍ଧ ଭକ୍ତ, ତାଙ୍କର କେବଳ ହେଉଛି ଚିକିତ୍ସିତମ, ଯେଉଁ କୁହାଯିବ ଏଠି ଶ୍ଳୋକରେ ଆମେ ଶୁଣିବା, ତାଙ୍କର ଚିକିତ୍ସିତମ କ'ଣ ସେମାନେ କରିବେ, ତାଙ୍କର ପ୍ଲାନ୍ ପ୍ରୋଜେକ୍ଟ କ'ଣ ନା, ଏଇଭଳି ଭାବରେ ଭଗବାନଙ୍କର ସେବା କରିବା, ତାଙ୍କର ଅନ୍ୟ କୌଣସି ଚିନ୍ତା ନଥାଏ। ଭଗବାନ ଯାହା ଚାହାନ୍ତି, ମାଷ୍ଟର ପ୍ଲାନ୍, ଭଗବାନଙ୍କର ଗୋଟେ ରହିଛି ମାଷ୍ଟର ପ୍ଲାନ୍, ଆମେ ତାକୁ ଅନ୍ୟଥା କରିପାରିବା ନାହିଁ। ଯଦି ଅନ୍ୟଥା କରିବା ତାହେଲେ ଦଣ୍ଡ ଭୋଗିବା, କିନ୍ତୁ ଯଦି ଆମେ ସେହି ଅନୁସାରେ କାର୍ଯ୍ୟ କରିବା ତାହେଲେ ଆମେ ମିଳିତ ହୋଇଯିବ, ଭଗବାନଙ୍କ ସହିତ ଆମେ ମିଶିଯିବା, ଏକ ହୋଇଯିବ, ତାହେଲେ କୌଣସି ଆଉ ଟେନସନ୍ ଆସିବ ନାହିଁ, କିଛି ଅସୁବିଧା ହେବ ନାହିଁ। ତେଣୁ ଏହିଭଳି ଭାବରେ ଯେଉଁ ରହିଛନ୍ତି ପାଣ୍ଡବମାନଙ୍କୁ ଲାଷ୍ଟକୁ କୁହାଗଲା ଯଥାବତ୍ ଅପସଂଗମ, ଏହିଭଳି ଭାବରେ ତାଙ୍କ ସହିତ ମିଶିକରି ସମ୍ପୃଷ୍ଟ ସ୍ଥାୟୀ ସୁହୃଦ ବାର୍ତ୍ତାନ୍ ସ୍ୱୟଂ ଚା ପୁଛ, ସେଇଭଳି ଭାବରେ ସୁହୃଦ ବାର୍ତ୍ତା କେମିତି ଅଛନ୍ତି, କ'ଣ ଅଛନ୍ତି, ଏ ହେଉଛି ଏଟିକେଟ୍ ସବୁ ରହିଛି। ଏଇଟା ବର୍ଣ୍ଣନା କଲା ପରେ ଉବାସ କତିଚିତ୍ ମାସାନ୍, କତିଚିତ୍ ମାସାନ୍ କହିଲେ 3 ମାସ ରହିଲେ, ରାଗ୍ୟ ଭୂତ ବିବିଚ୍ଛା, ଜାଣିବା ପାଇଁ କ'ଣ ହେଉଛି, ବହୁତ ସିକ୍ରେଟଲି କାମ ଚାଲିଛି, ଓପନ୍ଲି ହେଉ ନାହିଁ, କେତେ ହେଇଯାଇଛି, କେତେ ହେବ, ଏସବୁ ଚାଲିଛି, ଚାଲିଛି ପ୍ଲାନ୍ ପ୍ରୋଜେକ୍ଟ ଚାଲିଛି, ଏମିତି ମାରିବ ସେମିତି ମାରିବ, ହେଉଛି ଅସୁରମାନଙ୍କର ସ୍ୱଭାବ, କ'ଣ ଦେବତାମାନେ ବା ଭଗବାନଙ୍କ ଭକ୍ତମାନଙ୍କର ସ୍ୱଭାବ ହେଉଛି କେମିତି ଭଗବାନଙ୍କର ସେବାରେ ନିଯୁକ୍ତ ହେବା, କେମିତି ଭଗବାନଙ୍କୁ ସନ୍ତୋଷ ପ୍ରଦାନ କରିବା। ସଂସିଦ୍ଧି ହରିତୋଷଣ, ଇଏ ହେଉଛି ଯିଏ ଯେଉଁ ସ୍ତରରେ ଥାନ୍ତୁ ନା କାହିଁକି, ଯେଉଁ ରହିଛି ପ୍ରଭୃତି ଯତ ଭୂତାନ ଯେନ ସର୍ବମିଦମ୍ ତତମ, ଏ ଯେଉଁ ରହିଛି ଆମର ଯେଉଁ ରହିଛି ପ୍ରଭୃତି ରହିଛି, ଅଷ୍ଟାଦଶ ସ୍କନ୍ଧରେ ବର୍ଣ୍ଣନା କରାଗଲା, ଏଇଟା ହେଉଛି ଇଏ ଆମର ସିଦ୍ଧି ପ୍ରାପ୍ତ ହେବା କିଭଳି ଭାବରେ ନା, ଯଦି ସଂସିଦ୍ଧିମ୍ ହରିତୋଷଣମ୍, ଭଗବାନଙ୍କୁ ତୋଷଣ କରିପାରିଲେ, ଯେଉଁ ରହିଛି ଏ ଶ୍ଳୋକଟି ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏସବୁ କହିକିରି ଭଗବାନ କହିବେ ଏଇଭଳି ଭାବରେ ତୁମେ କରିବ, ଯଥା ପ୍ରଭୃତି ଭୂତାନା ଯେନ ସର୍ବମିତମ୍ ତତମ ସ୍ୱକର୍ମଣ ତୁମେ ଭେଟ, ସିଦ୍ଧି ବିନ୍ଦତି ମାନବ, ଆମେ ସିଦ୍ଧି କେମିତି ପାଇବା, ଆମର ସମସ୍ତଙ୍କ ପ୍ରବୃତ୍ତି ରହିଛି ବିଭିନ୍ନ ପ୍ରକାର, କାହାର କେଉଁ ସତଗୁଣର ପ୍ରବୃତ୍ତି ରହିଛି, କାହାର ରଜଗୁଣର ପ୍ରବୃତ୍ତି ରହିଛି, କାହାର ତମଗୁଣର ପ୍ରବୃତ୍ତି ରହିଛି, କିନ୍ତୁ ସେହି ପ୍ରବୃତ୍ତି ଅନୁସାରେ ଆମର ଏଇଭଳି ଭାବରେ ସେବା କରିବା। ଗୁରୁଦେବ ଯେ ତାଙ୍କୁ ସେହିଭଳି ଭାବରେ ଟ୍ରେନିଂ ଦେବେ, କିଏ କେଉଁ କାର୍ଯ୍ୟ କରିବ, ସମସ୍ତେ ସବୁ କାର୍ଯ୍ୟ କରିପାରିବେ ନାହିଁ, ତାଙ୍କର ପ୍ରବୃତ୍ତି ଅନୁସାରେ ତାଙ୍କୁ ସେବା ଦିଆଯିବ। ଏଇଭଳି ଭାବରେ କଲେ ଯଥା ସ୍ୱକର୍ମଣା ତମ ବ୍ୟକ୍ତି, ସେ ଏଇଭଳି ଭାବରେ କର୍ମ କରିବେ, ନିଜ ପ୍ରବୃତ୍ତି ଅନୁସାରେ କର୍ମ କରିବେ, ଯାହାଫଳରେ କି ହରିତୋଷଣମ୍, ଭଗବାନ ତୁଷ୍ଟ ହୋଇଯିବେ। ଆମକୁ ଚିନ୍ତା କରିବା ଦରକାର ନାହିଁ ଆମର କ'ଣ ପ୍ରବୃତ୍ତି, ଆମର କ'ଣ ରହିଛି, ଆମର ଗୁରୁଦେବ ଯାହା ଆଦେଶ ଦେଇଛନ୍ତି ଆମେ ସେଇଟା କରିବା, ଏଥିରେ ଗୁରୁଦେବ ସନ୍ତୁଷ୍ଟ ହେଲେ ଭଗବାନ ସନ୍ତୁଷ୍ଟ ହୋଇଯିବେ। ତେଣୁ ଏହିଭଳି ଭାବରେ ଯେଉଁ ବୃତ୍ତି ସେ କରୁଛନ୍ତି, କ'ଣ ସବୁ କରୁଛନ୍ତି ଜାଣିବା ପାଇଁ ତାଙ୍କୁ ଲାଗିଲା 3 ମାସ ଲାଗିଗଲା। ୱାଚ କତିଚିତ୍ ମାସାନ୍ ଦୁଷ୍ପ୍ରଦସ୍ୟାଳପ ସାରସ୍ୟ ଖଳୁ ଛନ୍ଦାନୁବର୍ତ୍ତିନ, ଏସବୁ ଆଲୋଚନା କରାଯାଇଛି। ଦୁଷ୍ପ୍ରଦସ୍ୟ କହିଲେ ତାଙ୍କର ପୁତ୍ରମାନେ 100 ପୁତ୍ର ଖଳୁ, ଏମାନେ ସବୁ ରହିଛନ୍ତି ଦୁଷ୍ଟପୁତ୍ର, ଦୁଷ୍ଟପୁତ୍ରଙ୍କର ସବୁ ବିଭିନ୍ନ ପ୍ରକାର ଅଭିସନ୍ଧି ଚାଲିଛି, ଏମିତି ତାଙ୍କୁ ମାରିବା, ସେମିତି ମାରିବା, ଅଶୁଭ ମୟା ହାତ ଶତ୍ରୁ ହରିଷେ ତା ପରାନବୀ ଈଶ୍ୱର ହମ ହମ ଭୋଗେ ଶୁଦ୍ଧ ହମ ବଡ଼ବାନ ସୁଖୀ, ଏଇଭଳି ଭାବରେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କୁ ସବୁ ଯାହା କୁହାଯାଇଛି ଭଗବାନ କହିଛନ୍ତି, ଆମେ ଦେଖିବା ତାଙ୍କୁ ପ୍ରାକ୍ଟିକାଲି ଏଇଟା ସବୁ ଇମ୍ପ୍ଲିମେଣ୍ଟେସନ୍ କରୁଛନ୍ତି। ଏହିସବୁ ଆଜି ପ୍ରତି ଆମେ ଶୁଣିବା କଥା। ତେଜ ଓ ଯେଉଁ ବଳଂ ବୀର୍ଯ୍ୟମ୍, ପାଣ୍ଡବମାନଙ୍କୁ ଯେଉଁ ଲାଷ୍ଟକୁ ଦେଖିଲେ ନା, ସେ ପାଣ୍ଡବମାନଙ୍କର କଥା କୁହାଯାଉଛି, ପାଣ୍ଡବମାନଙ୍କର ଯେଉଁ ତେଜ ରହିଛି ପ୍ରଭାବ, ତେଜ କ'ଣ ନା ପ୍ରଭାବ, ତାଙ୍କର ପ୍ରଭାବ ରହିଛି, ଜଣେ ରହିଛନ୍ତି ପ୍ରଧାନମନ୍ତ୍ରୀ ଆସିଗଲେ କ'ଣ ତାଙ୍କର ପ୍ରଭାବ କେତେ ହୋଇଯାଇଛି, କେତେ ଲୋକ ଆସି ଠିଆ ହୋଇଛି ଦଣ୍ଡା ମାନେ ଚିନ୍ତା କରିହେବ ନାହିଁ, ପ୍ରଧାନମନ୍ତ୍ରୀ ଆସି ତେ ପ୍ରଭାବ, ଏ ତେଜ ପ୍ରଭାବ, ପ୍ରଧାନମନ୍ତ୍ରୀ ଆସିଗଲା ମାନେ କେତେ କ'ଣ ନହିବ, ଆମର ଗୁରୁଦେବ ଜଣେ ଯଦି ଆସିଯିବେ ମାନେ ସନ୍ନ୍ୟାସୀ ଆସିଯିବେ ତାହେଲେ କେତେ କ'ଣ ଯାଇକି ଆମେ ପାଛୋଟି ଆଣିବା, ଯାଇକିରି ପ୍ରଭାବ ଏଇଟା ରହିଛି ପ୍ରଭାବ ତେଜ। ଓଝୋ, ଓଝୋ ହେଉଛି କ'ଣ ନା ଶାସ୍ତ୍ରାଦି ନୈପୁଣ୍ୟମ୍, ଶାସ୍ତ୍ର ଜ୍ଞାନ ସବୁ ରହିଛି, ଯୁଧିଷ୍ଠିର ମହାରାଜ ଏମାନେ ସବୁ ଯୁବରାଜ କିଏ ହେବେ ସବୁ ପରୀକ୍ଷା କରାଯାଉଥିଲା, କିଏ ଯୁବରାଜ ହେବେ? ଦୁର୍ଯ୍ୟୋଧନ ଚାହୁଁଛନ୍ତି ଯୁବରାଜ ହେଇଯିବା ପାଇଁ, ତାଙ୍କର ପିତା ଅଛନ୍ତି ରାଜା ବର୍ତ୍ତମାନ, ବହୁତ ଚେଷ୍ଟା କରୁଛନ୍ତି, ବାଡ଼ିପିଟି ହେଉଛନ୍ତି, ସବୁ କରୁଛନ୍ତି, ସୁତନ୍ତ୍ର ମେକା କ'ଣ ସବୁ ଚାଲିଛି, ଷଡ଼ଯନ୍ତ୍ର ଚାଲିଛି, କେମିତି ସିଏ ସବୁ ମାରିକିରି ଆମେ ସିଏ ଯୁବରାଜ ହେବେ? ପରୀକ୍ଷା ହେଲା, ଗୋଟେ ମହାଭାରତରେ ବର୍ଣ୍ଣନା କରାଯାଇଛି, ପରୀକ୍ଷା ହେଲା, ଦ୍ରୋଣାଚାର୍ଯ୍ୟ ପରୀକ୍ଷା କରି ପଠାଇଲେ ଦୁଇ ଜଣଙ୍କୁ, ଦୁର୍ଯ୍ୟୋଧନ ଏବଂ ଯୁଧିଷ୍ଠିର ମହାରାଜ, ଗୋଟେ ପକ୍ଷୀକି ଦେଇ ପଠାଇଲେ, ଯାହା ଏଇଟାକୁ ମୋଡ଼ିକିରି ଆଣିବ କେହି ଦେଖିପାରିବେ ନାହିଁ, ତେଣୁ ଦୁର୍ଯ୍ୟୋଧନ ଗଲେ ସାଙ୍ଗେ ସାଙ୍ଗେ ମୋଡ଼ିକିରି ଘିନି ଆସିଲେ, ସାଙ୍ଗେ ସାଙ୍ଗେ ମୁଁ ଫାଷ୍ଟ କ'ଣ ହେଲା, ମୁଁ ମୋଡ଼ିଦେଲି ନା, କେହି ଦେଖି ନା, କିଏ କିଏ ଦେଖିବ, ମୁଁ ତ ଗୋଟେ ଅନ୍ଧାର ଘରକୁ ଗଲି, ଆଉ ଗୋଟେ ଘୋଡ଼ିଇ ପଡ଼ିଲି, ଗୋଟେ ଘୋଡ଼ିଇକି ତାହା ମୋଡ଼ିଦେଲି, କେହି ଦେଖିପାରିଲେ ନାହିଁ। ହଁ, ଯୁଧିଷ୍ଠିର ମହାରାଜ ଫେରୁନାହାନ୍ତି, ଯୁଧିଷ୍ଠିର ମହାରାଜ ବହୁତ ସମୟ ପରେ ଫେରିଲେ, ସେ ପୁଣି ମନ ଦୁଃଖରେ ଆସିଛନ୍ତି, କ'ଣ ହେଲା ନା, ମୁଁ ଏମିତି କୌଣସି ସ୍ଥାନ ପାଇଲି ନାହିଁ ଯେଉଁଠି କେହି ନାହାନ୍ତି, ଭଗବାନ ସବୁଠାରେ ଅଛନ୍ତି, ଶାସ୍ତ୍ରାଦି ନୈପୁଣ୍ୟ, ଶାସ୍ତ୍ର ଜ୍ଞାନ ରହିଛି, ଦ୍ରୋଣାଚାର୍ଯ୍ୟ ଯେ କେବଳ ଅସ୍ତ୍ର ଶିକ୍ଷା ଦେଉଥିଲେ, ତାହା ମୁଁ ଶାସ୍ତ୍ର ମଧ୍ୟ ଶିକ୍ଷା ଦେଉଥିଲେ, ଶସ୍ତ୍ର ଶାସ୍ତ୍ର ଶସ୍ତ୍ର ଦୁଇଟି ଜିନିଷ ଅଛି, ଯେ ଶାସ୍ତ୍ର ନ ମାନିବେ ସେ ଶସ୍ତ୍ର ତାଙ୍କ ପାଇଁ ଶସ୍ତ୍ର ରହିଛି, ଯେ ଶାସ୍ତ୍ର ମାନିବେ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରିବେ, ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟ କାର୍ଯ୍ୟ ବ୍ୟବସ୍ଥିତ ଜ୍ଞାତ୍ୱା ଶାସ୍ତ୍ର ବିଧାନୋକ୍ତମ କର୍ମ କର୍ତ୍ତୁ ମିହାରସି। ଇଏ ମନୁଷ୍ୟ ଜୀବନ କର୍ତ୍ତବ୍ୟ ହେଉଛି ଶାସ୍ତ୍ର ଜାଣିବେ, ସେମାନେ ସେମାନେ କହିବେନି ସାର୍ ମୁଁ ଜାଣିନାହିଁ, ଆମର ଦଶ ସାର୍ ବସିଛି ଯଦି ଜାଣିପାରିବେ, ଇଗ୍ନୋରାନ୍ସ ଇଜ୍ ନୋ ଏକ୍ସକ୍ୟୁଜ୍, ମୁଁ ଜାଣିନାହିଁ କହିଲେ କ'ଣ ଏକ୍ସକ୍ୟୁଜ୍ ଦିଆଯିବ, ଇଗ୍ନୋରାନ୍ସ ଇଜ୍ ନୋ, ମନୁଷ୍ୟ ଜନ୍ମ ମିଚି ମାଣେ ଅଥାତ ବ୍ରହ୍ମ ଜିଜ୍ଞାସା, ମନୁଷ୍ୟ ଜନ୍ମ ସେଇଥିରେ ହେବ, ଆରମ୍ଭ ହେବ ସେଇଠୁ, ବ୍ରହ୍ମ ଜିଜ୍ଞାସା କରିବେ, ଏଇଠି କହୁଛନ୍ତି ଆଚାର୍ଯ୍ୟମାନେ କହୁଛନ୍ତି, ଶ୍ରୀଧର ସ୍ୱାମୀ କହୁଛନ୍ତି, ଓଜୋ କହିଲେ ଶାସ୍ତ୍ରାଦି ନୈପୁଣ୍ୟମ, ଶାସ୍ତ୍ରାଦିରେ ନିପୁଣ ସବୁ ଜାଣନ୍ତି, ସବୁ ଜ୍ଞାନ ସବୁ ରହିଛି ଶାସ୍ତ୍ର, ଏବଂ ଓଜର ଆଉ ଗୋଟେ ଅର୍ଥ ରହୁଛି, ଆ ପୂର୍ବରୁ ବର୍ଣ୍ଣନା କରାଯାଇ ଦଶମ ସ୍କନ୍ଧ 56 ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଓଜର ହେଉଛି ଇନ୍ଦ୍ରିୟ ବଳ, ଇନ୍ଦ୍ରିୟମାନେ ଯେଉଁ ରହିଛନ୍ତି, 5ଟି କର୍ମେନ୍ଦ୍ରିୟ 5ଟି ଜ୍ଞାନେନ୍ଦ୍ରିୟ ରହିଛନ୍ତି, ତାଙ୍କର ବଳ ସେଇଭଳି ଭାବେ ରହିଥିଲା, ନିପୁଣ ଥିଲା, ବଳ ନିପୁଣ ଥିଲା, ତେଣୁ ଓଜ ତେଜ ଓଜ ବଳଂ, ବଳଂ କହିଲେ ଶରୀରର ବଳ, ଭୀମଙ୍କର ବଳ 2000 ହାତରେ ବଳ ଥିଲା, ତାଙ୍କୁ ହତ୍ୟା କରିବା ପାଇଁ ବସିଲେ 10,000 ହେଇଗଲା, 10,000 ହେଇଗଲା, ଏସବୁ କଥା ଆସିବ, ବଳ ଏଇଭଳି ଭାବେ ତାଙ୍କର ବଳ ଥିଲା, ତେଜ ଓଜ ବଳଂ ବୀର୍ଯ୍ୟଂ, ବୀର୍ଯ୍ୟଂ କହିଲେ ଶକ୍ତି, ଏତେ ଶକ୍ତି ଥିଲା ତାଙ୍କର ବୀର୍ଯ୍ୟଂ, ବୀର୍ଯ୍ୟଂ କହିଲେ ଶୌର୍ଯ୍ୟ, ଶୌର୍ଯ୍ୟ କହିଲେ ଇଏ କ୍ଷତ୍ରିୟମାନଙ୍କର ଇଏ ହେଉଛି ଗୁଣ, କ୍ଷତ୍ରିୟମାନଙ୍କର ଗୁଣ ହେଉଛି ଏଇଟା ଶୌର୍ଯ୍ୟ, ତେଜ ଦ୍ରୁତି ଦାକ୍ଷ୍ୟ ଯୁଦ୍ଧ ଚାପ୍ୟ ପଳାୟନମ ଦାନଂ ମିଶ୍ର ଭାବସ କ୍ଷାତ୍ର କର୍ମ ସ୍ୱଭାବଜମ, ଇଏ ହେଉଛି କ୍ଷତ୍ରିୟର କର୍ମ, ଶୌର୍ଯ୍ୟ ସୁରତା ବା ବୀରତା, ବୀରତା ହେଉଛି କ'ଣ ନା ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବେ ନାହିଁ, ଭଗବାନ କହିଲେ ଭଗବଦ୍ଗୀତାରେ ଦ୍ୱିତୀୟ ଅଧ୍ୟାୟରେ କହିଲେ, ତୋବା ପ୍ରାପ୍ତ ସେ ସ୍ୱର୍ଗମ ଜିତ୍ୱା ବା ଭକ୍ୟ ସୁମହିମ ତସ୍ମାତ୍ ଉତ୍ତିଷ୍ଠ କୌନ୍ଦେୟ ଯୁଦ୍ଧା କୃତ ନିଶ୍ଚୟ, କାହିଁକି ତୁମେ ଚିନ୍ତା କରୁଛ ଅର୍ଜୁନ, ଜଣେ ତୁମେ ଜିତିବ ନହେଲେ ହାରିବ, ମୃତ୍ୟୁବରଣ କରିବ କିଛି ଅସୁବିଧା ନାହିଁ, ହତୋବା ପ୍ରାପ୍ତ, ତୁମେ ଯଦି ମୃତ୍ୟୁବରଣ କଲେ ତାହେଲେ ସ୍ୱର୍ଗ ପ୍ରାପ୍ତ ହେବ, ଆଉ ଯଦି ଜିତିଯିବ ତାହେଲେ କ'ଣ ରାଜ ଲାଭ କରିବ, ଅସୁବିଧା କ'ଣ ଅଛି। ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ଇଏ ହେଉଛି କ୍ଷତ୍ରିୟର କର୍ମ, କ'ଣ ନା ଶୌର୍ଯ୍ୟ ତେଜ ଯୁଦ୍ଧ ଚାପ୍ୟ ପଳାୟନ, ଯୁଦ୍ଧରେ ସେ ପଳାୟନ କରିବେ ନାହିଁ, ସାମ୍ନାରେ ରହିବେ, କ୍ଷତ୍ରିୟ ଯିଏ ସାମ୍ନାରେ ରହିବେ, ଆମେ ଦେଖିବା ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଅର୍ଜୁନ କହିଲେ ପ୍ରଭୁ ସେନୋର ଉଭୟର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ସେନାଙ୍କର ମଝିରେ ମୋର ରଥକୁ ସ୍ଥାପନ କରନ୍ତୁ, ଭଗବାନ ନେଇଗଲେ ରଥକୁ ନେଇଗଲେ କେଉଁଠିକି ନା ଭୀଷ୍ମ ଦ୍ରୋଣ ପ୍ରମୁଖତଃ ସର୍ବ ଏବ ମହାରଥା, ସେଇଠି ନେଇଗଲେ ତାଙ୍କ ସାମ୍ନାରେ ଥିଲେ ସେମାନେ ଭୀଷ୍ମ ଦ୍ରୋଣ ପ୍ରମୁଖ, ଆମେ ସବୁ କହିଲେ ଏମାନେ ସବୁ ରହିଛନ୍ତି, ସେମାନେ ମହାନ ଯୋଦ୍ଧା, ସେମାନେ ସାମ୍ନାରେ ଥିଲେ, ଭଗବାନ ନେଇଗଲେ ତାଙ୍କ ରଥକୁ ସେଇଠିକି ନେଇଗଲେ, ଉବାଚ ପାର୍ଥ ପଶେଇତାନ ସମବେତାନ କୁରୁନୀତି, ଦେଖ ପାର୍ଥ ଏ କୁରୁମାନେ ସବୁ ଉପସ୍ଥିତ ଅଛନ୍ତି, ଏଇଭଳି ଭାବେ କହିଥିଲେ, ଇଏ ହେଉଛି କ୍ଷତ୍ରିୟ, କଳିକାଳରେ ଯେଉଁମାନେ ରାଜା ହେବେ ବା ଇଏ ହେବେ ସେମାନେ ପ୍ରକୃତରେ କ୍ଷତ୍ରିୟ ନୁହଁ, କ୍ଷତ୍ରିୟ ସ୍ପିରିଟ୍ ନାହିଁ, ତେଣୁ ଏମାନେ ସବୁ ଶୂଦ୍ରମାନେ ସବୁ ରାଜା ହୋଇଛନ୍ତି, ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ, କ'ଣ ସେମାନେ ତାଙ୍କର କୌଣସି ସଂସ୍କାର ନାହିଁ, ଲାଷ୍ଟ ଏ ବକେ ରାଜା ମ୍ଲେଚ୍ଛନ ରୂପିଣ ଭାଗବତ ଭାଗବତ ଏକ ଦ୍ୱାଦଶ ପନ୍ଦରଟା ବର୍ଣ୍ଣନା କରାଯାଇଛି। ଏମାନେ ସବୁ କିଏ ରାଜା ହେବେ? ଇଏ ଧର୍ମର ଗ୍ଲାନି, ଏମାନେ ସବୁ ରାଜା ଯାହାଙ୍କର ଯୋଗ୍ୟତା ନାହିଁ ସେମାନେ ରାଜା ହେବେ। ଅସଂସ୍କୃତ କ୍ରିୟାହୀନା, ତାଙ୍କର କୌଣସି ସଂସ୍କାର ନାହିଁ, କୌଣସି କ୍ରିୟା ନାହିଁ, କିନ୍ତୁ ରାଜସା ତମସା ବୃତା ଏଇ ତମ ଗୁଣ ରଜଗୁଣ ଚାଳିତ ହେଇକରି ପ୍ରଜାହସ୍ତେ ଭକ୍ଷେଇଛନ୍ତି। ସେମାନେ ପ୍ରଜାକୁ ଶାସନ କରିବେନି, ପ୍ରଜାକୁ ଭକ୍ଷଣ କରିବେ। ମ୍ଳେଚ୍ଛା ରାଜନ ରୂପିଣ ସବୁ ମ୍ଳେଚ୍ଛ, ମ୍ଳେଚ୍ଛ ବଢ଼ିଗଲେ ଭଗବାନ ଆସିବେ, ମ୍ଳେଚ୍ଛ ସଂହାର କରିବେ। ମ୍ଳେଚ୍ଛ ବଢ଼ିଆ ଚାଲିଛି ବର୍ତ୍ତମାନ ମ୍ଳେଚ୍ଛ। ତେଣୁ ଏଇଟା କୁହାଯାଉଛି ଯେତେବେଳେ ପ୍ରଭୁପାଦ ମହାରାଜ ଯାଇଥିଲେ ସେ ସମୟରେ ଆମେରିକାରେ ହିପି ମୁଭମେଣ୍ଟ ଚାଲିଥିଲା, ତା'ର କାରଣ ହେଉଛି ଏଇଟା। ଆମେରିକା ସରକାର ସେ ସମୟରେ ଭିଏତନାମ ସହିତ ଯୁଦ୍ଧ କରିବା ପାଇଁ ଲାଗିଥିଲେ, ଯୁଦ୍ଧରେ ହାରିଯାଉଥିଲେ। ଆଉ ରହିଛି ଦେଶର ଜରୁରୀକାଳୀନ ପରିସ୍ଥିତିର ନିୟମ ହେଉଛି, ଯଦି ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ସେନାବାହିନୀରେ ଯୋଗ ଦେବେ, ତାଙ୍କର ବୃତ୍ତି ଥାଉ କି ନଥାଉ, ପ୍ରବୃତ୍ତି ଥାଉ କି ନଥାଉ, ତେଣୁ ଯେଉଁମାନଙ୍କର କ୍ଷତ୍ରିୟ ସ୍ପିରିଟ୍ ନାହିଁ ସେମାନେ ଯୁଦ୍ଧ କରିପାରିବେ ନାହିଁ। ତେଣୁ ସେମାନେ ଯୁଦ୍ଧ କରିବା ଶୁଣିକି ଭୟ କରିକି ସବୁ ହିପି ପାଲଟିଗଲ, ହିପି ମୁଭମେଣ୍ଟ ଚାଲିଲା ସେଇଠି 1966 ମସିହାର କଥା। ହିପି ମୁଭମେଣ୍ଟ ସେଥିପାଇଁ ଚାଲିଲା, ସବୁ ଡ୍ରଗ୍ ଆଡିକ୍ଟ ହେଇଗଲେ। ଆମେରିକା ସରକାରଙ୍କ ଚିନ୍ତା ପଡ଼ିଗଲା କେମିତି ତାଙ୍କୁ ଭଲ କରିବେ। ପ୍ରଭୁପାଦ ଦୈବକ୍ରମେ ଏସବୁ ଭଗବାନଙ୍କ ବ୍ୟବସ୍ଥା, ଦୈବକ୍ରମେ ସେଠି ପହଞ୍ଚିଲେ ତାଙ୍କର ସବୁ ରୋଗ ଭଲ ହେଲା, ଯେଉଁ ଡ୍ରଗ୍ ଆଡିକ୍ଟ ଥିଲେ ସବୁ ଛାଡ଼ିଗଲା, ସବୁ ଜେଣ୍ଟଲମ୍ୟାନ୍ ହେଇଗଲେ, ଭଗବାନ ଭକ୍ତ ହେଇଗଲା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଇଏ ହେଉଛି କ୍ଷତ୍ରିୟର ଗୁଣ, ଶୌର୍ଯ୍ୟ ତେଜ ଧୃତି। ଧୃତି କହିଲେ ଇଏ ହେଉଛି ଧୈର୍ଯ୍ୟ ଭଳି, ଧୃତି ଦାକ୍ଷ ଏକ୍ସପର୍ଟ, କେମିତି ଯୁଦ୍ଧ କରିବେ ସବୁ ଜାଣିବେ, ଶାସନ କରିବେ, ଏକ୍ସପର୍ଟ ନହେଲେ ଶାସନ କରିପାରିବେ, ଯୁଦ୍ଧରେ ପଳାୟନ କରିବେ ହେଉଛି କ୍ଷତ୍ରିୟର ମୁଖ୍ୟ ଗୁଣ ହେଉଛି ଏଇଟା। ଯୁଦ୍ଧେ ଚା ପିଇବା ପଳାୟନମ ଦାନମ ଈଶ୍ୱର ଭାବ, ସେ ଦାନ କରିବେ ସେମାନେ, ତାଙ୍କର ଈଶ୍ୱର ଭାବ ରହିବ। ଈଶ୍ୱର ଭାବ କହିଲେ ଈଶ୍ୱର ଯେମିତି ନିୟନ୍ତ୍ରଣକାରୀ, ସେ ସେଭଳି ଭାବେ ନିୟନ୍ତ୍ରଣ କରିବେ, ଶାସନ କରିବେ। କ୍ଷତ୍ରକର୍ମ ସ୍ୱଭାବ ଜନ, ଇଏ ହେଉଛି କ୍ଷତ୍ରିୟର କର୍ମ, କ୍ଷତ୍ରିୟର କର୍ମ ସେସବୁ ଥିଲା, ଆଙ୍କର ସବୁ ଗୁଣ ଥିଲା ସେସବୁ। ବୀର୍ଯ୍ୟ ପ୍ରଶ୍ରୟାଦି, ପ୍ରଶ୍ରୟ କହିଲେ ବିନୀତ ଭାବ, ପ୍ରଶ୍ରୟ ହେଉଛି କ'ଣ, ପ୍ରଶ୍ରୟ କହିଲେ ବିନୀତ ଭାବ, ପ୍ରଶ୍ରୟ ବିନୀତ ନା କ'ଣ, ପ୍ରଶ୍ରୟ ବିନୟ ବିନୀତ ଭାବ, ପ୍ରଶ୍ରୟ ଯେତେ ଭଲ ଗୁଣ ଥିଲେ କ'ଣ ହେବ, ତୁମେ ନମ୍ର ନୁହଁ ତାହେଲେ ସେ ଗୁଣ ସବୁ ବେକାର ହେଇଯିବ, ସେ ଗୁଣ ସବୁ ବେକାର। ହରାଉ ଭକ୍ତ ସେକୃତ ମହାନ୍ ଦଣ, ଯେଉଁମାନଙ୍କର ବହୁତ ଭଲ ଗୁଣ ଅଛି କିନ୍ତୁ ତାଙ୍କର ବିନୟତା ନାହିଁ, ସେ ସବୁ ଭଲ ଗୁଣ ନଷ୍ଟ ହେଇଗଲା। ବିନୟତା ନାହିଁ ଆଉ ଯେତେ ଭଲ ଗୁଣ ଥିଲେ କ'ଣ, ଭାଗବତରେ ସେ ଶ୍ଳୋକଟି ଅଛନ୍ତି ଚତୁର୍ଥ ସ୍କନ୍ଧରେ, ଏଇଟା ଭଗବାନ ଶିବଜୀ କହିଛନ୍ତି ଏକଥା। ଦକ୍ଷଙ୍କର, ଦକ୍ଷଙ୍କର ବହୁତ ଭଲ ଗୁଣ ଥିଲା, ଦକ୍ଷ ହେଇଥିଲେ, ପ୍ରଜାପତି ହେଇଥିଲେ, କିନ୍ତୁ ଏଇଟା ଭାଗବତରେ ମଧ୍ୟ ଭଗବାନ ମଧ୍ୟ ଆଉ ଗୋଟେ ସ୍ଥାନରେ କହିଛନ୍ତି, ଏସବୁ ଏତେ ଭଲ ଗୁଣ ଥିଲେ କ'ଣ ହେବ। ସେମାନେ ଏଇଟା ଏକାଦଶ ସ୍କନ୍ଧରେ ଗୋଟେ ଭଗବାନ ସେ ଶ୍ଳୋକଟି କହିଛନ୍ତି, ଯେତେ ଭଲ ଗୁଣ ଥିଲେ କ'ଣ ହେବ। ହଁ ଏଇଠି ଅଛି ଚତୁର୍ଥ ସ୍କନ୍ଧରେ ମଧ୍ୟ କୁହାଯାଇଛି, ଏଇଟା ଶିବଜୀ କହିଛନ୍ତି, ବିଦ୍ୟା ତପୋ ବିତ୍ତ ବପୁର ବୟ କୁଳେଇ ଶତାଂ ଗୁଣେଇ ଷଢ଼ୀ ସତମେତ୍ୟରି ଇତରେଇ। ଏଇ ଛଅଟି ଗୁଣ ରହିଛି, ବିଦ୍ୟା ବହୁତ ବିଦ୍ୟା ରହିଛି, ତପସ୍ୟା ରହିଛି, ଭିତ କହିଲେ ଧନ ରହିଛି, ବପୁ ବହୁତ ସୁନ୍ଦର ବପୁ ଶରୀର ରହିଛି, ବୟ ଯୌବନ ରହିଛି, ଉନ୍ନତ କୂଳ ରହିଛି, ଶତାଂ ଗୁଣେଇ ଷଢ଼ୀ। ଏ ଛଅଟି ଗୁଣ ରହିଲା, ଏ ଭକ୍ତ ହେଲେ ଏଇଟି ଗୁଣ ଭଳି କାର୍ଯ୍ୟ କରିବ, ଶତାଂ ଗୁଣେଇ ଷଢ଼ୀ। କିନ୍ତୁ ଅସତମେ ଇତରେଇ, ଯେଉଁମାନେ ଭକ୍ତ ନୁହନ୍ତି ଅଭକ୍ତ, ବା ଭକ୍ତ ହେଲେ ମଧ୍ୟ ଏହିସବୁ ଗୁଣ ରହିଲା ମାନେ ସେମାନେ ସେ ଇତରେଇ, ଏଇଟା ଗୁଣ ନୁହଁ, ଏଇଟା ଦୋଷ ହେଇଯିବ, ଦୋଷରେ ପରିବର୍ତ୍ତନ ପରିବର୍ତ୍ତିତ ହେଇଯିବ, ସେଇ ଗୁଣଟା ଦୋଷ ହେଇଯିବ। ତେଣୁ ସ୍ମୃତୌ ହତାୟାଂ ଭୃତମାନ ଦୃଶଂ ସବ୍ଧାନ ପଶ୍ୟନ୍ତି ଧାମ ଭୂୟସାମ। ତାଙ୍କର ଦକ୍ଷଙ୍କର ଏତେ ଗୁଣ ଥିଲା, ପ୍ରଜାପତି କରିଥିଲେ, ବ୍ରହ୍ମାଙ୍କର ପୁତ୍ର, ସାମାନ୍ୟ ଲୋକ ନୁହଁ, ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ଏହିସବୁ ଗୁଣ ସବୁ ତାଙ୍କର ନଷ୍ଟ ହେଇଗଲା, ଏଇ ଯେଉଁ ବିନମ୍ରତା, ଯେଉଁ ସ୍ତବ୍ଧ ସ୍ମୃତ ହତାୟାଂ ଭୂତମାନ ସ୍ତବ୍ଧ ଏଇକରି ସ୍ତବ୍ଧା, ତାଙ୍କର ଯେଉଁ ବିନମ୍ରତା ରହିଥିଲା ବହୁତ ଗର୍ବ ଥିଲା, ସେଥିପାଇଁ ସବୁ ନଷ୍ଟ ହୋଇଗଲା ଗୁଣ। ତେଣୁ ସେମାନେ ଦେଖିପାରିବେ ନାହିଁ, ଅନ୍ୟମାନଙ୍କର ଯେଉଁ ଗୁଣ ରହିଛି ସେମାନେ ଦେଖିପାରିବେ ନାହିଁ। ଯେଉଁମାନେ ଧାମ ଭୂୟସାମ, ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କର ଗୁଣକୁ ଆମେ ଦେଖିପାରିବା ନାହିଁ, କାରଣ ଆମର ଏଇସବୁ ରହିଛି। ମୁଖ୍ୟ ହେଲା ଏଇଟା ଅବିନୟତା, ଏ ଦମ୍ଭ ଦର୍ପ ଅଭିମାନ ଏସବୁ ରହିଛି। ଆମର ଏତେ ଗୁଣ ରହିଛି, ଏ ଆଙ୍କ ଧୃତରାଷ୍ଟ୍ର କଥା ଆସିବ ସେଇ କଥା। ଧୃତରାଷ୍ଟ୍ର କହିବେ ମୁଁ କ'ଣ କମ୍ ଗୁଣି, ତୁ ମୋତେ ଶିକ୍ଷା ଦେଉଛୁ, ଏଇଭଳି ଭାବରେ କହିବେ, ଧୃତରାଷ୍ଟ୍ର ଉତ୍ତର ଦେବେ। ସାଧାରଣତଃ ଲୋକ ଯେଉଁମାନେ ଭକ୍ତ ନ ହେବେ ଏଇସବୁ ଗୁଣ ଆସିବ, ତାଙ୍କ ଏଇସବୁ ଦୋଷ ଆସିବ। ପାଣ୍ଡବମାନଙ୍କର ଏତେ ଗୁଣ ଥିଲା, ଏବଂ ଗୁଣ କେତେ ବର୍ଣ୍ଣନା କରିବୁ। ସୁଖଦେବ ଗୋସ୍ୱାମୀ କହିଲେ ଆଦିଂ କିନ୍ତୁ କହିଦେଲେ ପ୍ରଶ୍ରୟ ଆଦିଂଶ, ଆଦି ମାନେ ବହୁତ ଗୁଣ ରହିଛି। ଆଦିରେ ମଧ୍ୟ ଆଚାର୍ଯ୍ୟମାନେ କହୁଛନ୍ତି, ଆଦି କହିଲେ ତେଜ ଆଦିନାନ୍, ତେଜ ଇତ୍ୟାଦି ତାଙ୍କ ତେଜ ମଧ୍ୟ ଥିଲା ସେଇଭଳି ଭାବରେ, ତେଜ ଆଦିନାନ୍। ଆଉ ମଧ୍ୟ ରହିଛି, ଯାହା ହଉ ଯଥା ଆଦି କହିଲେ ବହୁତ ଗୁଣ ରହିଛି। ଗଣୀ ଭାଗବତ କୁହାଗଲା ନା, ପଞ୍ଚମ ସ୍କନ୍ଧରେ କୁହାଯାଇଛି ଏ କଥା। ପ୍ରହ୍ଲାଦ କହୁଛନ୍ତି ଏଇଟା, ଯେ ଶ୍ରେଷ୍ଠ ଭକ୍ତି ଭଗବତୀ ଅକିଞ୍ଚନା ସର୍ବୈ ଗୁଣୈ ତତ୍ର ସମାସତି ସୁରା ହରାଉ ଭକ୍ତ ସକୃତ ମହତ୍ ଗୁଣା ମନୋରଚନା ସତି ଧାବତୁ ବହି। ଜଣେ ଭଗବାନଙ୍କ ଭକ୍ତ ହେଲା ମାନେ ଦେବତାମାନଙ୍କର ଗୁଣ ଆସି ପହଞ୍ଚିଯିବ। ଦେବତାମାନଙ୍କ ଗୁଣ ଭଗବତ ଗୀତାରେ ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଦ୍ୱିତୀୟ ଅଧ୍ୟାୟରେ, ବାର ଅଧ୍ୟାୟରେ, ଚଉଦ ଅଧ୍ୟାୟରେ, ଷୋହଳ ଅଧ୍ୟାୟରେ ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି ଦେବତାମାନଙ୍କ ଗୁଣ ରହିଛି। ଏବଂ ଏ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଦେବତାମାନଙ୍କର ମଧ୍ୟ ଦୋଷ ରହିଛି, କିନ୍ତୁ ଭକ୍ତଙ୍କ ପାଖରେ ଯେଉଁ ଗୁଣ ରହିବ ସେ ଦୋଷ ବିବର୍ଜିତ। ଦେବତାମାନଙ୍କର କେବଳ ଗୁଣ ରହିବ, ଦୋଷ ରହିବ ନାହିଁ। ଅନ୍ୟ ପକ୍ଷରେ ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି, ହରା ଭକ୍ତ ସକୃତ ମହତ୍ ଗୁଣା, ତାଙ୍କର ମହତ୍ ଗୁଣ କ'ଣ ଅଛି? ଯାହା ଅଛି କିଛି ମୂଲ୍ୟ ନାହିଁ। ମହତ୍ ଗୁଣା ମନୋରଥନା ସେଠି ଧାବତ ବହି, କେବଳ ମନୋରଥରେ ଏଇ ଭୌତିକ ଜଗତରେ ଘୁରି ବୁଲୁଛନ୍ତି। ଏଇଭଳି ଭାବରେ ପାଣ୍ଡବମାନଙ୍କ କଥା କୁହାଯାଉଛି, ତାଙ୍କର ଗୁଣ ଏଇଭଳି ଭାବରେ ତେଜ ଓ ଯୋ ବଳଂ ବୀର୍ଯ୍ୟଂ ପ୍ରଶ୍ରୟାଧିଷ୍ଟ ସଦ୍ଗୁଣାନ୍, ସବୁ ସଦ୍ଗୁଣ ରହିଛି। ବହୁବଚନରେ କୁହାଗଲା ଗୁଣାନ୍, ଅନେକ ଗୁଣ ରହିଛି ତାଙ୍କର, ଅନେକ ଗୁଣ ରହିଛି। ଏବଂ ଆଉ ଗୋଟେ ହେଉଛି ପ୍ରଜାନୁରାଗଂ ପାର୍ଥେଷୁ, ପ୍ରଜାମାନେ ଚାହୁଁଛନ୍ତି, ଯୁଧିଷ୍ଠିର ମହାରାଜ ରାଜା ଯୁବରାଜ ହୁଅନ୍ତୁ, ପ୍ରଜାମାନେ ଚାହୁଁଛନ୍ତି, ପ୍ରଜାମାନେ ଚାହୁଁଛନ୍ତି ସମସ୍ତେ, କାରଣ ଯାହାର ଭଲ ଗୁଣ ସମସ୍ତେ, ଖାଲି ଜଣେ ଜ୍ୟେଷ୍ଠ ହୋଇଗଲେ ଯେ ରାଜା ହେବ ତା ନୁହଁ, ତାହାର ଗୁଣ ଥିବାର ଅଛି। ବହୁତ ଜାଗାରେ ବର୍ଣ୍ଣନା କରାଯାଇଛି, କନିଷ୍ଠ ଭ୍ରାତା ମଧ୍ୟ ରାଜା ହୋଇଛନ୍ତି, କାରଣ ଜ୍ୟେଷ୍ଠ ପୁତ୍ରଙ୍କର ଯଦି ଭଲ ଗୁଣ ନଥିଲେ କନିଷ୍ଠ ପୁତ୍ର ରାଜା ହେବେ। ଭଗବାନ ରାମଚନ୍ଦ୍ରଙ୍କ କଥା, ଭଗବାନ ରାମଚନ୍ଦ୍ରଙ୍କର କ'ଣ ଗୁଣ ଅଭାବ ଥିଲା? କିନ୍ତୁ ଏଭଳି ବ୍ୟବସ୍ଥା କରାଗଲା, ଧର ରାଜା ହେବା ପାଇଁ ଚାହୁଁନଥିଲେ ସେ, ବରଂ ମାଆକୁ ତ୍ୟାଗ କରିଦେଲେ ସେ। ମାଆ ଚାହିଁଲେ ମୋର ପୁତ୍ର ରାଜା ହେଉ, ମାଆ ମଧ୍ୟ ଚାହୁଁନଥିଲେ, ଭଗବାନ ଦେବତାମାନଙ୍କର ବ୍ୟବସ୍ଥାରେ ହେଇଗଲା, ଚକ୍ରାନ୍ତ ହେଲା। ଆସିକିରି କିଏ ସରସ୍ୱତୀ ବି ଆସିକିରି ପଶିଗଲେ, ମନ୍ଥରାର ଜିଭାରେ ବସିଗଲେ, ମନ୍ଥରା ବୁଦ୍ଧିରେ ବସିଗଲେ, ମନ୍ଥରା ବୁଦ୍ଧି ବିପର୍ଯ୍ୟୟ ହେଇଗଲା। ରାମକୁ ସେ ଭଲ ପାଉଥିଲେ, କିନ୍ତୁ ପରିବର୍ତ୍ତିତ ହେଇଗଲା ତା'ର ମତି, ସରସ୍ୱତୀ ଏଭଳି ମତିକୁ ବିଭ୍ରମ କରିଦେଲେ, ତେଣୁ କୈକେୟୀ ମତିକୁ ବିଭ୍ରମ କରିଦେଲେ ମନ୍ଥରା। ନାରୀ ପ୍ରସଙ୍ଗ ଏଇଟା ରାମାୟଣରେ, ନାରୀ ପ୍ରସଙ୍ଗ ଏଇଟା ସବୁ ରହିଛି, ଚାଣକ୍ୟ ବୋଲି କହିଛନ୍ତି। ତେଣୁ ଇଏ ଯେଉଁ ରହିଛନ୍ତି କୈକେୟୀ ଚାହିଁଲେ ମୋର କ'ଣ ଚଉଦ ବର୍ଷ କ'ଣ ତାପସ ବେଶ ବିଶେଷ ଉଦାସୀ ଚଉଦ ବର୍ଷ ରାମ ବନବାସୀ, ମୋର ପୁତ୍ର ରାଜା ହେବେ ଆଉ ରାମଚନ୍ଦ୍ର ଏଠି ରହିବେ ନାହିଁ, ବନବାସ ପଳେଇବେ। ଏଇଭଳି ଭାବରେ ବନବାସ ଗଲେ ମୋର ପୁତ୍ର ରାଜା ହେଲା ପରେ ଯଦି ସେ ଆସିବ ତାକୁ ଇଏ କରିଦେବ, ପ୍ରଜାମାନଙ୍କୁ ସବୁ କଣ୍ଟ୍ରୋଲ ରଖିଥିବ, ସେ ଆସିଲେ ତାକୁ ପୁଣି ହତ୍ୟା କରିଦେବ, ଏଇଭଳି ଭାବନାରେ କୁହାହେଇଥିଲା। ଭଗବାନ କିଛି କହିଲେ ନାହିଁ, ଗୁର୍ବାର୍ଥ ତକ୍ତ ରାଜ୍ୟ, ପିତା ମଧ୍ୟ କହିନାହାନ୍ତି, ମାଆ କହିଲେ, ପିତାଙ୍କୁ କହିଲେ ନାହିଁ, ପିତା ଏଇଟା ସତ ନା ନାହିଁ ପଚାରିଲେ ନାହିଁ। କହିକି କହିଲେ ତୁମର ପିତା ଏଇଭଳି ଭାବରେ ଶପଥ କରିଥିଲେ, ଠିକ୍ ଅଛି ଚାଲିଲେ, ରାଜା ହେଇଥାନ୍ତେ, ଚାଲିଛି କ'ଣ ଚାଲିଛି, ଚାଲିଛି ଯୋଗାଡ଼ ଚାଲିଛି, ରାଜା ହେବା ପାଇଁ ସବୁ ବ୍ୟବସ୍ଥା ଚାଲିଛି, କିନ୍ତୁ ସାଙ୍ଗେ ସାଙ୍ଗେ ତ୍ୟାଗ କରିଦେଲେ, କୌଣସି ପ୍ରତିବାଦ କଲେ ନାହିଁ, ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ର। ଆଉ ଆମେ ଦେଖୁଛେ ଆମ ଭାରତବର୍ଷରେ ଇତିହାସ ଯେଉଁ ପଢ଼ୁଛେ, ରାଜା ହେବା ପାଇଁ ପିତା ଭାଇ ସମସ୍ତଙ୍କୁ ହତ୍ୟା କରି ସେ ରାଜା ହେଉଛନ୍ତି। ତେଣୁ ଇଏ ହେଉଛି ନିୟମ ହେଉଛି କ'ଣ ନା ଯିଏ ଜ୍ୟେଷ୍ଠ ପୁତ୍ର ତାର ଯଦି ଯୋଗ୍ୟତା ରହିଛି ସେ ରାଜା ହେବ। ତେଣୁ ଦୁର୍ଯ୍ୟୋଧନ ଯୁଧିଷ୍ଠିର ମହାରାଜଙ୍କ ସବୁ ଯୋଗ୍ୟତା ରହିଛି ଏବଂ ସିଏ ମଧ୍ୟ ଜ୍ୟେଷ୍ଠ ଦୁର୍ଯ୍ୟୋଧନଠାରୁ ସିଏ ଅଧିକା ବୟସରେ ଅଧିକା ମାନେ ଅବଶ୍ୟ ବେଶୀ ଦିନ ନୁହଁ ଅଳ୍ପ କିଛି ଦିନ କିନ୍ତୁ ସେ ଜ୍ୟେଷ୍ଠ। ତେଣୁ ପ୍ରଜାନୁରାଗ ପ୍ରାର୍ଥୀଷୁ ପୃଥାଙ୍କର ପୁତ୍ର ଏମାନଙ୍କୁ ତାଙ୍କ ପ୍ରତି ପ୍ରଜାଙ୍କର ଅନୁରାଗ ଥିଲା। ପ୍ରଜାମାନେ ଚାହୁଁଥିଲେ ଆମର ରାଜା ହୁଅନ୍ତୁ ଯୁଧିଷ୍ଠିର ମହାରାଜ ରାଜା ହୁଅନ୍ତୁ ହେଇଗଲାଣି ଅବସ୍ଥା ଆସିଗଲାଣି ତାଙ୍କର ଯୋଗ୍ୟତା ଆସିଗଲାଣି ସେ ରାଜା ହେବା ପାଇଁ ଯୋଗ୍ୟ କିନ୍ତୁ ତଥାପି ଧୃତରାଷ୍ଟ୍ର ସିଏ ଧୃତରାଷ୍ଟ୍ର ରାଷ୍ଟ୍ରକୁ ଧରିକି ରହି ସେମାନେ ଛାଡ଼ୁନାହାନ୍ତି ମୁଁ ଦେବି ଯଦି ମୋ ପୁଅକୁ ଦେବି ଏଇଭଳି ଭାବେ ଚକ୍ରାନ୍ତ ଚାଲିଛି କେମିତି ତାଙ୍କୁ ମାରିଦେବା ଆମ ପୁଅ ରାଜା ଭଗବାନଙ୍କର ବ୍ୟବସ୍ଥା ଏସବୁ ଲୀଳା ଚାଲିଛି ଭଗବାନଙ୍କ ଲୀଳା। ପ୍ରଜାନୁରାଗ ପାର୍ଥେଷୁ ନ ସହାଦ୍ବି ଚିକିତ୍ସିତମ୍ ସହିପାରୁନାହାନ୍ତି ଇଏ ହେଉଛି କାଲି ପ୍ରଭୁ କହୁଥିଲେ କେଉଁମାନେ ଭାଗବତ ଶୁଣିବେ ପରମ ନିର୍ମତ୍ସରଣାଙ୍ଗ ଯେଉଁମାନେ ମତ୍ସରତା ଶୂନ୍ୟ ପରମ ନିର୍ମତ୍ସର ସେମାନେ ଶୁଣିବେ ଭାଗବତ କିନ୍ତୁ ନିର୍ମତ୍ସର ଯେଉଁମାନେ ନୁହନ୍ତି ମତ୍ସରତା ରହିଛି ମଧ୍ୟ ସେମାନେ ଯଦି ଶୁଣିବେ ତାଙ୍କର ମଙ୍ଗଳ ହେବ ଭାଗବତରେ ବର୍ଣ୍ଣନା କରାଯାଇଛି ନିବିଡ଼ିତ ସେଇ ରୂପଗୀୟମାନା ଭବ ସଦା ଶ୍ରୋତ୍ର ମନୋ ବିରାମା କହ ଉତ୍ତମ ଶ୍ଳୋକ ଗୁଣାନୁବାଦ ପୁମାନ ବିରଚେତ ବିନା ପଶୁଘ୍ନାଥ ଯେଉଁମାନେ ନିବୃତ୍ତ ସେଇ ଯେଉଁମାନେ ମତ୍ସରତା ଶୂନ୍ୟ ହୋଇଗଲେଣି ବା ଆସକ୍ତି ଶୂନ୍ୟ ହୋଇଗଲେଣି ସେମାନେ ତ ଆନନ୍ଦ ପ୍ରାପ୍ତ ହେବେ ପାନ କରିବେ ଶୁଣିବେ ନାହିଁ ସେମାନେ ପାନ କରିବେ ଏଇଟାକୁ ପିବତମ ଭାଗବତମ ସେମାନେ ପାନ କରିବେ। କିନ୍ତୁ ଯେଉଁମାନଙ୍କ ରୋଗ ରହିଛି ମତ୍ସରତା ଇତ୍ୟାଦି ସବୁ ପ୍ରକାର ରୋଗ ରହିଛି ଭବ ରୋଗ ଭବୌଷଧା ତାଙ୍କ ପାଇଁ ଔଷଧ ଔଷଧ ଭଳି କାର୍ଯ୍ୟ କରିବ ଶ୍ରୋତ୍ର ମନ ବିରାମା କେବଳ ଶୁଣିଲେ ମଧ୍ୟ ତାଙ୍କର ସେମାନେ ସେ ରୋଗରୁ ମୁକ୍ତ ହେବେ। ତେଣୁ କହ ଉତ୍ତମ ଶ୍ଳୋକ ଗୁଣାନୁବାଦ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟ ରାଜ୍ୟ ଶୁଣିବା ଉପରବେଳା କହ ଉତ୍ତମ ଶ୍ଳୋକ ଗୁଣାନୁବାଦ କିଏ ଭଗବାନ ଗୁଣଗାନ କରିବେ ନାହିଁ ବିନା ପଶୁନାଥ ଯେଉଁମାନେ ପଶୁ ହତ୍ୟାକାରୀ ବା ନିଜେ ନିଜର ହତ୍ୟାକାରୀ ସେମାନେ ଶୁଣିବେ ନାହିଁ ନହେଲେ ସମସ୍ତେ ଶୁଣିବେ ଚାହିଁ ଭାଗବତ ଶୁଣିବା ପାଇଁ ଚାହିଁବେ। ତେଣୁ ଏହିଭଳି ଭାବରେ ନ ସହଦ୍ବି ସହିପାରୁନାହାନ୍ତି ଆରେ ତୁମର ତ ଭାଇ ତୁମେ ତା ସହିତ ମିଶିକି ଚଳିଲେ କ'ଣ ଯୁଧିଷ୍ଠିର ମହାରାଜ ତାଙ୍କୁ ଚିନ୍ତା କରୁନଥିଲେ ମୋର ଶତ୍ରୁ ବୋଲି ଅଜାତ ଶତ୍ରୁ ଇଏ ସାଧୁର ଲକ୍ଷଣ ସବୁ ରହିଛି ଗୁଣା ଆଧୀନ ମାନେ ଏଇସବୁ ରହିଛି ତାଙ୍କର ରହିଛି ତାଙ୍କର ଶତ୍ରୁ ପିଲା ପିଲା ନା କଥା ଆସିବ ଏଇଠୁ ତାଙ୍କୁ ପିଲା ମାରିବା ପାଇଁ ଚେଷ୍ଟା କରୁଛନ୍ତି ଯେତେବେଳେ ଭାଗବତ କଥା ଚାଲୁଛି ଶଙ୍ଖ ବଜେଇବେ ନାହିଁ ଶଙ୍ଖ ଖାଲି ଟିକେ ବାଡ଼େଇ ଦେବେ ଶଙ୍ଖ ବଜେଇବେ ନାହିଁ ଆଦିକୃଷ୍ଣ ତୁମେ ମଧ୍ୟ ଶୁଣ ଏଇଟା ଭାଗବତ କଥା ଚାଲିଲା ବେଳେ ଏସବୁ କରିବେ ହଁ ଠିକ୍ ଅଛି ଆପଣ ହେଡ୍ ଡିପାର୍ଟମେଣ୍ଟ ଆପଣ କହିବା ଦରକାର ନାହିଁ ତେଣୁ ଏଇଭଳି ଭାବରେ କଥା ରହିଛି ସହଦ୍ ବି ଚିକିତ୍ସିତ ସେ ସହିପାରିଲେ ନାହିଁ ଯଦି ତାଙ୍କୁ ମିଶିକି ରହିଥାନ୍ତୁ କ'ଣ ଅସୁବିଧା ହେଇଥାନ୍ତା ଯୁଧିଷ୍ଠିର ମହାରାଜ ସେ ତାଙ୍କୁ ଚିନ୍ତା କରନ୍ତି ସେ କେବେ ଦୁର୍ଯ୍ୟୋଧନ କହନ୍ତି ନାହିଁ ଏଠି କୁହାଯାଉଛି ସୁଯୋଧନ ତାଙ୍କ ନାଁ ଦିଆଯାଇଛି ଆ ପୂର୍ବରୁ ସୁଯୋଧନ ବୋଲି କୁହାଯାଉଛି ଦୁର୍ଯ୍ୟୋଧନ ସୁଯୋଧନ ଯୁଧିଷ୍ଠିର ମହାରାଜ କେବେ ତାଙ୍କୁ କହନ୍ତିନି ଦୁର୍ଯ୍ୟୋଧନ ବୋଲି ସୁଯୋଧନ ସବୁବେଳେ କୁହନ୍ତି ସୁଯୋଧନ କିନ୍ତୁ ଯଦି ସେ ଚଳିଥାନ୍ତି ତାଙ୍କ ସହିତ କ'ଣ ଅସୁବିଧା ହେଇଥାନ୍ତି ତାଙ୍କର ତାଙ୍କର କିଛି ଐଶ୍ୱର୍ଯ୍ୟରେ କମି ହେଇଥାନ୍ତା ନା କ'ଣ ହେଇଥାନ୍ତା ଘରୁ ଆନନ୍ଦରେ ରହିଥାନ୍ତେ ଆନନ୍ଦରେ ରହିଥାନ୍ତେ ତାଙ୍କର ତାଙ୍କର ମଧ୍ୟ ପ୍ରଶଂସା ହେଉଥାନ୍ତା। ଯଦି ଯେମିତି କୁହାଯାଇଛି ଯେମିତି କଳ ଗୋଟେ ରହିଛି ମେସିନ୍ ରହିଛି ମେସିନ୍ର ସବୁ ପାର୍ଟ ସବୁ ରହିଛନ୍ତି କି କେଉଁ ପାର୍ଟ ରହିଛି ସେମାନେ ଯଦି ରହିଲେ ମିଶିକି ରହିଲେ ମେସିନ୍ଟା ଠିକ୍ ଭାବରେ କାମ କରିବ ଭଗବତ ଗୀତାରେ ଭଗବାନ କହିଲେ ନା ତସ୍ମାତ୍ ମୁତିଷ୍ଠ ଯଶୋ ଲଭସ୍ୱ ଜିତ୍ୱା ଶତ୍ରୁଣ ଭୟଙ୍କର ରାଜ୍ୟ ସମୃଦ୍ଧମ ମୟବେତା ନିହତା ପୂର୍ବମେବ ନିମିତ୍ତ ମାତ୍ର ଭବ ସଭ୍ୟ ସାହାଯ୍ୟ ଭଗବାନଙ୍କ ପ୍ଲାନ୍ରେ ଯଦି ଆମେ ଯୋଗ ଦେଇଦେବା ତାହେଲେ ଆମର ଯଶ ବଢ଼ିଯିବ ଯଶ ପ୍ରଦାନ କରନ୍ତି ଭଗବାନ ଆମକୁ କିନ୍ତୁ ଭଗବାନ ବିରୁଦ୍ଧରେ କାର୍ଯ୍ୟ କଲେ ଆମେ ନଷ୍ଟ ହୋଇଯିବା ଏହିସବୁ ଏହିସବୁ ଉଦାହରଣ ଭଗବାନ ସବୁ ବ୍ୟବସ୍ଥା କରିଛନ୍ତି ଉଦାହରଣ ଦେଉଛନ୍ତି ଆମେ ଦେଖିକିରି ମଧ୍ୟ ଦେଖିପାରୁନାହିଁ ଏସବୁ କଥା ରହିଛି। ତେଣୁ ନ ସହଜ ବି ଯଦି ଚିନ୍ତା ଯୁଧିଷ୍ଠିର ମହାରାଜ କେବେ ଚିନ୍ତା କରୁଛନ୍ତି କରୁନାହାନ୍ତି ଏ ମୋର ଶତ୍ରୁ ଭୀଷ୍ମଙ୍କୁ ଭୀମଙ୍କୁ ଦେଲେ ବିଷ ଲଡ଼ୁ ଦେଲେ କିଛି ଅସୁବିଧା ନାହିଁ ତା'ପରେ ତାଙ୍କୁ ମାରିବା ପାଇଁ ଚେଷ୍ଟା କରିବେ ରକ୍ଷା ଗ୍ରହରେ କିଛି ଅସୁବିଧା ସିଏ ତାକୁ ଶତ୍ରୁ ବୋଲି ଗ୍ରହଣ କରନ୍ତି ଭଗବାନଙ୍କ ଇଚ୍ଛା ଇଏ ହେଉଛି ପ୍ରକୃତ ଶୁଦ୍ଧ ଭକ୍ତର ଲକ୍ଷଣ ଏଇଥିରୁ ଆମେ ଶିକ୍ଷା କରିବା ଇଏ ଆମ ପାଇଁ ଶିକ୍ଷା। ତେଣୁ କୃତଞ୍ଚ ଧାତରାଷ୍ଟ୍ର ଯତ୍ ଗରଦାନା ଦେଇ ଅପେଷଳମ୍, ବହୁତ ପ୍ରକାର ଅନ୍ୟାୟ କରିଛନ୍ତି, ବହୁତ ପ୍ରକାର ଅନ୍ୟାୟ, ଖାଲି ଗୋଟିଏ ଆଦି ବୋଲି କୁହାଗଲା ଗରଦାନାଦି। ଗରଦାନ ଯେତେ ଭୀଷ୍ମ ଛୋଟ ପିଲା ଥିଲେ, ଛୋଟ ପିଲା ତାଙ୍କ ପିତା ଚାଲିଗଲା ପରେ ଆସି ଏଇଠି ରହିଲେ, ଭଗବାନ କହିଲେ ନା ସେ ଆସିକି ଅଛନ୍ତି ଏଇଠି, ଆସି ରହିଲେ ଭୀଷ୍ମଙ୍କୁ ବିଷଲୋଡ଼ ଦେଇକି ମାରିବା ପାଇଁ ଚେଷ୍ଟା କରାଗଲା। ଦୁର୍ଯ୍ୟୋଧନ ତା ସହିତ କେତେ ସାମିଲ ନ ହୋଇଥିବେ, ସେ ପାପରେ କେତେ ଜଣ ଲୋକ ଭାଗି ନ ହୋଇଥିବେ, ତେଣୁ ଭୀଷ୍ମଦେବକୁ ମାରିବା ପାଇଁ ଚେଷ୍ଟା କରାଗଲା, କିନ୍ତୁ ଓଲଟା ଫଳ ହେଲା। ଭୀଷ୍ମ ମରିବେ କ'ଣ, ଭୀଷ୍ମଙ୍କର ଥିଲା ଏଇଠି କୁହାଯାଇ, ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି, ହରିଶ୍ରୀ କହୁଛନ୍ତି, ପ୍ରଶ୍ରୟ କହିଲେ ଧର୍ମରାଜ, ଏସବୁ ବିଭିନ୍ନ ଗୁଣ ସବୁ ପାଣ୍ଡବମାନଙ୍କୁ ଯେଉଁ କୁହାଯାଇଛି, ଏ ପ୍ରଶ୍ରୟ ହେଉଛି ବିଶେଷ ଭାବରେ ଧର୍ମରାଜଙ୍କ ପାଖରେ ରହିଥିଲା। ବିନୀତ ଭାବ, ଜ୍ୟେଷ୍ଠ, ସବୁ ଗୁଣ ରହିଛି, କିନ୍ତୁ ସବୁଠାରୁ ବଡ଼ ଗୁଣ ତାଙ୍କର ହେଉଛି ବିନୟତା ଭାବ, ବିନୟତା, ସବୁ ଗୁଣ ରହିଛି, କିନ୍ତୁ ନାହିଁ ଦମ୍ଭ, ଏସବୁ ନାହିଁ, ଅଭିମାନ ସବୁ ନାହିଁ, ବା ଗର୍ବ ନାହିଁ, ବିନୟ, ବିନୟ ସହକାରେ ସବୁ କାର୍ଯ୍ୟ କରୁଥିଲେ। ଏହି ହେଉଥିଲା ଧର୍ମରାଜଙ୍କ ଶ୍ରେଷ୍ଠ ଗୁଣ, ଏଇଟା ତାଙ୍କର ଥିଲା ପ୍ରଶ୍ରୟ। ଏବଂ ତେଜ କ'ଣ ସେ ରହିଛି, ତେଜ ଓଜ ବଳ, ହଁ ଆଚ୍ଛା, ଧର୍ମରାଜ ଚ ବଳ ଭୀଷ୍ମେ, ବଳ ଭୀଷ୍ମ, ଭୀଷ୍ମଙ୍କର ବଳ, ଭୀଷ୍ମଙ୍କର 2000, ଆମେ କହିଥିଲୁ ସେଦିନ ଯେତେବେଳେ ଛୋଟ ପିଲା ଥିଲେ, ଜଙ୍ଗଲରେ ରହୁଥିଲେ, ସେଠି ଜଙ୍ଗଲରେ ରହୁଥିଲା ବେଳେ ସେ ସମୟରେ କୁନ୍ତିଦେବୀ କୋଳରେ ଧରିକିରି ବସିଥିଲେ, ସେହି ସମୟରେ ଗୋଟେ ଗର୍ଜନ ଶୁଣିଲେ, ସିଂହ ଗର୍ଜନ ଶୁଣିଲେ, ଡରିଗଲେ କୁନ୍ତିଦେବୀ, ଡରିଗଲେ, ପୁଅ ପଡ଼ିଗଲା ତଳେ। ମହାଭାରତରେ ବର୍ଣ୍ଣନା କରାଯାଇଛି କୁନ୍ତିଦେବୀ ଆଉ ପ୍ରାଣ ରହିଲା ନାହିଁ, ଭାବିଲେ ପୁଅ ଚାଲିଗଲା, ତଳେ ପଡ଼ିଗଲା, ପୁଅ ପଥର ଉପରେ ପଡ଼ିଗଲା, କିନ୍ତୁ ପଥର ଫାଟିଗଲା ସିନା ଭୀମଙ୍କର କିଛି ହେଲା ନାହିଁ, ମୂଳରୁ ତାଙ୍କର ବଳ ରହିଛି, 2000 ହାତୀର ବଳ ଥିଲା। ଏବଂ ଏଇ ଯେଉଁ ତାଙ୍କୁ ବିଷଲଡ଼ୁ ଦେଇଦେଲେ, ବିଷଲଡ଼ୁ ଦେଇ ଗଙ୍ଗା ଭିତରେ ପ୍ରବେଶ କରି ପାତାଳ ଲୋକରେ ପ୍ରବେଶ କରିଗଲେ, ପାତାଳ ଲୋକରେ ରହିଥିଲେ ବାସୁକି, ହଁ ପାତାଳ ଲୋକରେ ଯେତେବେଳେ ପ୍ରବେଶ କଲେ, ସେହି ସମୟରେ ନାଗମାନେ ତାକୁ ଦଂଶନ କରିବା ପାଇଁ ବସିଲେ, ଏ ତ ବିଷ ଖାଇଥିଲେ, ବିଷକୁ ବିଷ କାଟିଦେଲା, ଭଲ ହେଇଗଲେ, ନାଗମାନଙ୍କୁ ଧରି ବାଡ଼ିଲେ ଅନ୍ୟ ନାଗମାନଙ୍କ ସହିତ, ନାଗ ଲୋକ ରହିଛି, ପାତାଳ ଲୋକ ରହିଛନ୍ତି, ବାସୁକି ରହିଛନ୍ତି, ବାସୁକି ଭଗବାନଙ୍କ ଜଣେ ବିଭୂତି, ସର୍ପାଣାମ ଅସି ବାସୁକି, ସର୍ପମାନ ଭିତରେ ହେଉଛି ବାସୁକି। ଏବଂ ସେ ସେତେବେଳେ ଖବର ପାଇଲେ, ବାସୁକି ପାଖରେ ଥିଲେ, ସେ ୟାଙ୍କର ନାନାଙ୍କର ନାନା, ସୁରସେନଙ୍କର ନାନା, ସେ ସେଇଠି ଥିଲେ, ତାଙ୍କ ବନ୍ଧୁ ସିଏ, ତେଣୁ ଯେତେବେଳେ ଦେଖିଲେ ତାଙ୍କୁ ସ୍ୱାଗତ କଲେ, ଆଉ ଅମୃତ କୁଣ୍ଡ ପ୍ରଦାନ କଲେ, ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ 8 କୁଣ୍ଡ ପାନ କରିଦେଲେ, ଗୋଟିଏ କୁଣ୍ଡ ପାନ କଲେ 1000 ହାତୀର ବଳ ହୋଇଯିବ, ଏଇଭଳି ଭାବରେ 8 କୁଣ୍ଡ ଅମୃତ ପାନ କଲେ 10000 ହାତୀର ବଳ ଆଣିକିରି ଆସିଲେ, ଗୋରଟା କାର୍ଯ୍ୟ କଲା, ଭଗବାନ ଯାହାକୁ ରକ୍ଷା କରିବେ, କ'ଣ କି କରିବ ତାହାର, ତେଣୁ ଏଇଭଳି ଭାବରେ ତେଜ ହେଉଛି ଚ ବଳଂ ଭୀଷ୍ମେ, ଧନଞ୍ଜୟ ବୀର୍ଯ୍ୟ, ବୀର୍ଯ୍ୟ ଯେଉଁ ଶକ୍ତି ରହିଛି, ଧନଞ୍ଜୟ ଅର୍ଜୁନଙ୍କର ଶକ୍ତି ରହିଛି, ଗାଣ୍ଡିବ ଧନୁ ରହିଛି, ଏବଂ ତେଜସ୍ତୁ ନକୁଳେ, ତେଜ ତାଙ୍କର ଶରୀର ତେଜ ବାହାରୁଥିଲା ନକୁଳ, ଏବଂ ଓଜ ଚରମେ, ଓଜ ଓଜ ଯେଉଁ କହିଲି ଇନ୍ଦ୍ରମାନଙ୍କ ବଳ, ଏ ହେଉଛି ସହଦେବଙ୍କ ପାଖରେ ଥିଲା, ଏଭଳି ଭାବେ ହରିଶ୍ରୀ କହିଛନ୍ତି। ତେଣୁ ଏଇ ଯେଉଁ ସବୁ ଗୁଣ ରହିଛି, ଏଭଳି ଭାବରେ ଆଦି ଅନେକ ଗୁଣ ରହିଛି, ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରିଦିଆଗଲା। ହଁ କୃତଞ୍ଚ ଧାତରାଷ୍ଟ୍ରୀ, ଧାତରାଷ୍ଟ୍ର କହିଲେ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ, 100 ପୁତ୍ର, ମୁଖ୍ୟ ହେଉଛନ୍ତି, ତାଙ୍କ ଲିଡର ହେଉଛନ୍ତି ଦୁର୍ଯ୍ୟୋଧନ, ଦୁଃଶାସନ କହିଲେ ଯା ଆଣିବୁ, ଯାଇ ଦ୍ରୌପଦୀ ଗାଁ ତାକୁ ସାରିଲା, ଗ୍ରହଣ କଲା, ଅନ୍ଧା ଥାଆନ୍ତି ରୂପ ନିୟମାନା, ଗୋଟିଏ ଅନ୍ଧ ଅନ୍ୟ ଅନ୍ଧର ବାଟ ମାନିଲେ କ'ଣ ହେବ, ସମସ୍ତେ ଖାଲିଆ ପଡ଼ିବେ, ସିଏ ମଧ୍ୟ ଯଦି ଚିନ୍ତା କରିଥାନ୍ତା, ଇଏ ଗୋଟେ ମୂର୍ଖ ଭାଇ, ତାକୁ ମୁଁ କାହିଁକି ଗ୍ରହଣ କରିବି, ଏଇଟା ଅଭକ୍ତଟା, ମୁଁ ତା କଥା ଶୁଣିବି ନାହିଁ, ମୋର ଭାଇ ଯୁଧିଷ୍ଠିର ମହାରାଜ ଧର୍ମରାଜ ସେ ଯାହା କହିବେ ମୁଁ ସେ ଅନୁସାରେ କାର୍ଯ୍ୟ କରିବି, ତାହେଲେ ମଧ୍ୟ ସେ ସଫଳତା ପ୍ରାପ୍ତ ହୋଇଥାନ୍ତେ ନା, ଅନ୍ଧା ଯଥା ଅନ୍ଧେରୁ ଉପନିୟମାନା, ଗୋଟିଏ ଅନ୍ଧ ଅନ୍ୟ ଅନ୍ଧମାନଙ୍କ ଗ୍ରହଣ କଲେ ଯେଉଁଭଳି ଖାଲିରେ ପଟିବା ପଡ଼ିଲେ ସେ ସାର ହେବ, ଆଉ କିଛି ଅସୁବିଧା ଅଧିକା କିଛି ହେବ ନାହିଁ ଲାଭ। ଧାତରାଷ୍ଟ୍ର ଏହି ସବୁ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ସମସ୍ତେ ଗ୍ରହଣ କରୁଛନ୍ତି, ଆମ ନେତା ଦୁର୍ଯ୍ୟୋଧନ ଏଇଭଳି ଭାବରେ ସମସ୍ତେ ଗ୍ରହଣ କରୁଛନ୍ତି ତାଙ୍କୁ। ଯତ୍ ଗରଦାନାଦି ଅପେଷଳ, ବହୁତ ପ୍ରକାର ଅନ୍ୟାୟ କରିଛନ୍ତି, ଗରଦାନାଦି, ଘର କହିଲେ ବିଷ, ବିଷକୁ ପ୍ରଦାନ କଲେ, ଛୋଟ ପିଲାବେଳୁ ତାକୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, ସେ ତ ମୃତ୍ୟୁବରଣ କଲା ନାହିଁ, ବରଂ ତାଙ୍କର ବଳ ବଢ଼ିଗଲା, ଆହୁରି ଅଧିକ ସମସ୍ୟା ଆସିଗଲା। ଆଚକ୍ଷୁ ସର୍ବମେବ, ଆଚକ୍ଷୁ ସବୁ କହିଲେ ଆପର ସବୁ ବର୍ଣ୍ଣନା କରାଯିବ। ଆଚକ୍ଷୁ ସର୍ବମେବ ଅସ୍ମୈ ପୃଥା ବିଦୁର ଏବଚ, ପୃଥା କହିଲେ କୁନ୍ତି କହିବେ, ବିଦୁର ମଧ୍ୟ ସେଇଟାକୁ କହିବେ, ବିଦୁର ମଧ୍ୟ ବିଦୁର ଯମରାଜ ସିଏ ଧର୍ମ ସେଇଠି ସମସ୍ତେ ଅଛନ୍ତି କିନ୍ତୁ ସେ ଶୁଣୁନାହାନ୍ତି। ସବୁ ପ୍ରକାର ଧର୍ମ ସେ ଧର୍ମରାଜ ରହିଛନ୍ତି, ମହାଜନ ରହିଛନ୍ତି, ଭୀଷ୍ମ ଜଣେ ମହାଜନ ରହିଛନ୍ତି, ବହୁତ ମୁନି ଋଷିମାନେ ଆସି ତାଙ୍କୁ ଦେଉଛନ୍ତି, ଶିକ୍ଷା ଦେଉଛନ୍ତି, କିନ୍ତୁ ଧୃତରାଷ୍ଟ୍ର ଅନ୍ଧ, ସେ ଶୁଣୁନାହାନ୍ତି। ନ ଶୁଣିଲେ କ'ଣ ଫଳ ହେବ, ଇଏ ଆମ ପାଇଁ ଶିକ୍ଷା, ଇଏ ଆମ ପାଇଁ ମଧ୍ୟ ସେଇଭଳି ଭାବରେ ବହୁତ ଶାସ୍ତ୍ର ସାଧୁ ଗୁରୁ ସବୁ କଥା କହୁଛନ୍ତି, ଆମେ ଯଦି ନ ଶୁଣିବା ଆମ ମଧ୍ୟ ସେଇଭଳି ଭାବରେ ଅବସ୍ଥା ହେବ, ଯାହା ଅବସ୍ଥା ହେଇଥିଲା ତାଙ୍କର ଆମର ମଧ୍ୟ ସେଇ ଅବସ୍ଥା ହେବ। ଆମେ ନ ଶୁଣିକିରି ରହିଗଲେ ଯେ ଆମକୁ ଏଇଟା ଅଲଗା କିଛି ନିୟମ କରିହେବ, ତାହା ନୁହଁ, ଇଏ ଆମ ପାଇଁ ଶିକ୍ଷା। ସେଇଥିପାଇଁ ଭାଗବତ ଶିକ୍ଷା ସମସ୍ତ ଶାସ୍ତ୍ରମାନଙ୍କ ଭିତରେ ହେଉଛି ଶ୍ରେଷ୍ଠ ଶାସ୍ତ୍ର ଭାଗବତ ଶାସ୍ତ୍ର, ଏ ଛୋଟିଆ ଶାସ୍ତ୍ର ନୁହଁ ଭାଗବତ ଶାସ୍ତ୍ର। ତେଣୁ ଏଇଭଳି ଭାବରେ ଅନେକ ଆଚାର୍ଯ୍ୟମାନେ ବହୁତ ଟୀକା ଦେଇଛନ୍ତି। ଆଦି ଶବ୍ଦରେ ଜୀବ ଗୋସ୍ୱାମୀ କହୁଛନ୍ତି, ଆଦି ଶବ୍ଦରେ ଅର୍ଥ ହେଉଛି ଲଜ୍ଜା ଧୈର୍ଯ୍ୟ ଆଦି, ଲଜ୍ଜା ଲଜ୍ଜା ମଧ୍ୟ ଗୋଟେ ଗୁଣ, ଲଜ୍ଜା ବେଲଜ୍ଜା ସବୁ ବାହାରେ କାର୍ଯ୍ୟ କରୁଛନ୍ତି ନା ଆଉ କ'ଣ, ଲଜ୍ଜା ହେଇକି ସବୁ କାର୍ଯ୍ୟ କରୁଛନ୍ତି, ତାକୁ ମାର ତାକୁ ମାର ତାକୁ ମାର, ଲଜ୍ଜା ଅଛି ତାଙ୍କର, ଲଜ୍ଜା ଥିଲେ ଦୁର୍ଯ୍ୟୋଧନ ଆଦେଶ ଦେଇଥାନ୍ତେ ଯାଇକିରି ଦ୍ରୌପଦୀଙ୍କୁ ଆଣ ଉଲଗ୍ନ କରିବା ତାଙ୍କୁ, ଲଜ୍ଜାହୀନ ସେମାନେ ସବୁ ଥିଲେ, ଏ ଲଜ୍ଜା ଲଜ୍ଜା ଧୈର୍ଯ୍ୟ ମଧ୍ୟ ରହିଛି, ଧୈର୍ଯ୍ୟ ସବୁ କେତେ ପରିସ୍ଥିତି ରହିଛି, ଯୁଧିଷ୍ଠିର ମହାରାଜ ଧୈର୍ଯ୍ୟ ଧରିଛନ୍ତି, କେତେ କ'ଣ ନ ହେଇଛି ତାଙ୍କର ଭଗବାନ। ଏଇ କଥା କହିଲେ ଭୀଷ୍ମଦେବ, ଭୀଷ୍ମଦେବ କହିଲେ ଯେତେବେଳେ ଯୁଧି ମହାଭାରତ ଯୁଦ୍ଧ ସରିଗଲା, ପ୍ରଥମ ସ୍କନ୍ଦ ନବମ ମଧ୍ୟରେ ସେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଆସି ପହଞ୍ଚିଗଲେ ଯେତେ କ'ଣ ଯୁଧିଷ୍ଠିର ମହାରାଜ ରାଜା ହେଲେ ଏବଂ ସବୁ ଭଗବାନ ସବୁ ଆସିଲେ, ମୁନି ଋଷିମାନେ ଆସିଲେ, ସମସ୍ତେ ଆସି ପହଞ୍ଚିଗଲେ, ପରଶୁରାମ ଭୀଷ୍ମଦେବଙ୍କ ଗୁରୁ ମଧ୍ୟ ଆସିଲେ, ପ୍ରଥମ ସ୍କନ୍ଦ ନବମ ମଧ୍ୟରେ ସେ ବର୍ଣ୍ଣନା କରାଯାଇଛି। ସେଇଠି ଭୀଷ୍ମଦେବ କହୁଛନ୍ତି, ଯତ୍ର ଧର୍ମସୂତ ରାଜା, ଯେଉଁଠି ଧର୍ମସୂତ ରହିଛନ୍ତି ରାଜା ରହିଛନ୍ତି, ଯୁଧିଷ୍ଠିର ମହାରାଜ ରହିଛନ୍ତି, ଯତ୍ର ଧର୍ମସୂତ ରାଜା ଗଦାପାଣି ବୃକୋଦର, ଗଦାପାଣି କହିଲେ ବୃକୋଦର, ଗଦା ଧରିଛନ୍ତି ସିଏ, ଜଣେ ଦଶ ହଜାର ହାତୀର ବଳ, କୃଷ୍ଣ ଅସ୍ତ୍ର ଗାଣ୍ଡିବ ଚାପନ, କୃଷ୍ଣ ଅର୍ଜୁନଙ୍କର ଗୋଟେ ନାମ ହେଉଛି କୃଷ୍ଣ, ସିଏ ମଧ୍ୟ ଖାଲି ନାହିଁ, ତାଙ୍କର ହାତରେ ରହିଛି ଗାଣ୍ଡିବ ରହିଛି, ଏବଂ ସୁହୃତ କୃଷ୍ଣ ଭଗବାନ କୃଷ୍ଣ ସ୍ୱୟଂ ରହିଛନ୍ତି ସେଠି, ତତ୍ ବିପଦ ସେଠି ମଧ୍ୟ ବିପଦ, ସବୁକୁ ସହିଛନ୍ତି ଯୁଧିଷ୍ଠିର ମହାରାଜ, କେତେ ସହି ନାହାନ୍ତି ସିଏ, ସବୁ ଚାଲିଗଲା, ପତ୍ନୀ ଚାଲିଗଲେ, ରାଜ୍ୟ ଚାଲିଗଲା, ସବୁ ଚାଲିଗଲା, କିନ୍ତୁ ଧର୍ମର ପଥରୁ ବିଚ୍ୟୁତ ହେଇନାହାନ୍ତି ସିଏ। ତାଙ୍କ କଥା କହିଲେ ତ ବହୁତ କଥା ରହିଛି, ଧର୍ମରାଜ ସେ କେତେ ତାଙ୍କର ଧୈର୍ଯ୍ୟ, ସବୁ ଧୈର୍ଯ୍ୟ ଧରିକି ସହିଛନ୍ତି। ପାଣ୍ଡବମାନେ ବିଶେଷ ଭାବରେ ଖାଲି ଦାନ୍ତ କଟକଟ କରୁଥାନ୍ତି, ଭୀଷ୍ମଦେବ ତାଙ୍କୁ ସବୁ ରଖୁଥାନ୍ତି, ରଖ ରୁହ ରୁହ ବସ, ଧୈର୍ଯ୍ୟ ଧର ଧୈର୍ଯ୍ୟ ଧର, ଧୈର୍ଯ୍ୟ ଧରିବାଟା କ'ଣ ଏତେ ସହଜ, ଧୈର୍ଯ୍ୟ ବହୁତ କଥା ରହିଛି ଧୈର୍ଯ୍ୟ ଉପରେ। ତେଣୁ ଏସବୁ ତାଙ୍କର ଗୁଣ ରହିଛି। ଜୀବ ଗୋସ୍ୱାମୀ କହୁଛନ୍ତି, ଆଦି ଶବ୍ଦାତ୍ ଲଜ୍ଜା ଧୈର୍ଯ୍ୟାଦୟ, ଆଦି ଆହୁରି ବହୁତ ଗୁଣ ସବୁ ରହିଛି ଯୁଧିଷ୍ଠିର ମହାରାଜଙ୍କ କଥା ସବୁ ପୂର୍ବରୁ ବର୍ଣ୍ଣନା କରାଯାଇଛି ତାଙ୍କ ବିଷୟରେ, ଦଶମ ପ୍ରଥମ ସ୍କନ୍ଦ ଦଶମ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଯୁଧିଷ୍ଠିର ମହାରାଜ ଏଭଳି ଧର୍ମନୀତି ଅନୁସାରେ ଶାସନ କରୁଥିଲେ, ସବୁକିଛି ସବୁ ଠିକ୍ଠାକ୍ ଥିଲା, କାହାର କିଛି ଅସୁବିଧା ହେଉନଥିଲା, ପ୍ରଜାନୁରଞ୍ଜନ ରାଜା ଥିଲେ, ଏହିଭଳି ଭାବେ ତାଙ୍କ ଅନେକ ଗୁଣ ରହିଛି। ବର୍ଷା ଠିକ୍ ସମୟରେ କାର୍ଯ୍ୟ କରୁଥିଲା, ପ୍ରଥମ ସ୍କନ୍ଦ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ଶାସନ, ଯେଉଁ କୁହାଯାଇଛି ବୃଷ୍ଟି ହେଉଥିଲା କାମଙ୍ଗ ବର୍ଷ ପର୍ଜନ୍ୟ, ବର୍ଷଣ ଯେଉଁ ବୃଷ୍ଟି ହେଉଥିଲା ଠିକ୍ ସମୟରେ ଠିକ୍ ପରିମାଣରେ ବୃଷ୍ଟି ହେଉଥିଲା, ଅଧିକା ନାହିଁ କି କମ୍ ନାହିଁ, ରାଜା ଥିଲେ ଏଇଭଳି ଭାବରେ ଧର୍ମାନୁରଞ୍ଜନ ରାଜା, ଧର୍ମ ଅନୁସାରେ ଶାସନ କରୁଥିଲେ, ଏଇସବୁ ତାଙ୍କର ଗୁଣ ଥିଲା। କାମଙ୍ଗ ବର୍ଷ ପର୍ଜନ୍ୟ ସର୍ବକାମ ଦୁଃଖାମୟୀ, ପୃଥିବୀ ସବୁକିଛି ପ୍ରଦାନ କରୁଥିଲେ, କାହାର କୌଣସି ଅନାଟନ ଅଭାବ ନଥିଲା, ଦୁର୍ଭିକ୍ଷ ନଥିଲା, ଏସବୁ ନଥିଲା, ସମସ୍ତେ ଆନନ୍ଦରେ ରହୁଥିଲେ, ସର୍ବକାମ ଦୁଃଖାମ ଶିଶି ସୂକ୍ଷ୍ମ ପ୍ରଦାନ ଗାବ, ଗାଭୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିଲା, ତେଣୁ ଗାଭୀମାନଙ୍କର ଯେଉଁ କ୍ଷୀର ବାହାରୁଥିଲା ସେଥିରେ ପୃଥିବୀ ସବୁ ଓଦା ହେଇଯାଉଥିଲା, ବର୍ଷାର ଆବଶ୍ୟକତା ନଥିଲା। ଶିଚି ସୁଷ୍ମ ପ୍ରଧାନ ଗା ପୟସ୍ୱଦି ସୁତିର୍ ମୁଦା, ହଁ ତାଙ୍କର ପହ୍ନାରୁ ଏଭଳି କ୍ଷୀର ବାହାରୁଥିଲା କାରଣ ସେମାନେ ମୁଦା, ବହୁତ ଆନନ୍ଦିତ ଆନନ୍ଦରେ ଥିଲେ। ଏଇଭଳି ଭାବରେ ଦୁର୍ଯ୍ୟୋଧନ ଯୁଧିଷ୍ଠିର ମହାରାଜଙ୍କର ଗୁଣ ସବୁ ରହିଛି ଆଦି, ଏଇଭଳି ଅନେକ ଗୁଣ ରହିଛି। ତେଣୁ ସନାତନ ଗୋସ୍ୱାମୀ କହିଲେ ଯଥା ପୂର୍ବମ ଅସହନ ଶ୍ରେଷ୍ଠମ, ଯେତିକି ଭଲ ଭଲ ଗୁଣ ତାଙ୍କର ରହୁଛି ସେତିକି ତାଙ୍କର ଭଲ ମାନେ ଅଧିକ ଶ୍ରେଷ୍ଠ ଗୁଣ ସବୁ ବର୍ଣ୍ଣନା କରାଯାଇଛି ଗୋଟିଏ ପରେ ଗୋଟିଏ। କ'ଣ ଏଠି କୁହାଗଲା ତେଜ, ତା ଉପରେ ଗୁଣ ହେଉଛି ଅଧିକ ହେଉଛି ଓଜୋ, ତା ଉପରେ ବଳ, ତା ଉପରେ ବୀର୍ଯ୍ୟମ, ତା ଉପରେ ପ୍ରଶୟା, ଏ ଗୋଟିଏ ଗୋଟିଏ ଅଧିକ ଅଧିକ ଗୁଣ ରହିଛି। ଆଉ ଯେତିକି ଭଲ ଭଲ ଗୁଣ ଦେଖୁଛ ସେତିକି ଆଗ ଅସହ୍ୟ ହେଇଯାଉଛି, ତାଙ୍କର ସହିପାରୁନାହାନ୍ତି କୌରମାନଙ୍କର ଏଇଭଳି ଭାବରେ ଘଟଣା ସହିପାରୁନାହାନ୍ତି। ତେଣୁ ଯଥା ପୂର୍ବମ ଅସହନେ ଶ୍ରେଷ୍ଠମ, ସେତିକି ଆହୁରି ଭଲ କ'ଣ ଆହୁରି ତାଙ୍କର ସହିବା ଆହୁରି ଅସହ ହେଇଯାଉଛି, ବହୁତ ତାଙ୍କର ଈର୍ଷା ଆସିଯାଉଛି, ବଢ଼ିଯାଉଛି ଈର୍ଷା। ଚକାରାତ୍ ଦ୍ରୋଣାଧି ଭୃତ୍ୟ, ସେଠି ଯେଉଁ କ'ଣ ଏଠି ଚ ରହିଛି ନା, ଏଠି ଗୋଟେ ଶବ୍ଦ ରହିଛି ପ୍ରଶୟାଧିଶ୍ଚ ସଦ୍ଗୁଣା, ଚ ଶବ୍ଦରେ ଆମର ଏଇ ସନାତନ ଗୋସ୍ୱାମୀ କହୁଛନ୍ତି ଚ ଶବ୍ଦ ଚ କାରା ଦ୍ରୋଣାଦି ଦ୍ରୋଣାଦି ଭୃତ୍ୟ, ହଁ ଏମାନେ ମଧ୍ୟ ସମସ୍ତେ ଚାହୁଁଥିଲେ ପ୍ରଜାନୁରାଗ, ସମସ୍ତେ ତାଙ୍କୁ ଭଲ ପାଉଥିଲେ ପ୍ରଜାନ ପୁରୋହିତା ଦିବା, ଏଇଭଳି ଭାବରେ ସବୁ ରହିଛି। ତେଣୁ ତିନି ମାସ କାଳ ରହିବେ, ଏସବୁ କଥା ଶୁଣିବେ, ଆମର କଥାକୁ ବିଶ୍ରାମ ଦେବା ସମୟ ହୋଇଗଲା। ଜୟ ଶ୍ରୀମଦ୍ ଭାଗବତମ୍ କି ବିଶ୍ୱନାଥ ଚକ୍ରଠାକୁ କହିଛନ୍ତି ଛାଡ଼, ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ଦାୟ ଗୌର ପ୍ରମାନନ୍ଦେ।